భగవతి వాసుదేవాయ. శ్రీమద్ భాగవతం తృతీయ స్కంధ ఏకాదశ అధ్యాయ శోక 31. తావత్ త్రిభువనం త్రిభువనం సద్యః కల్పాంతి ఐధీత సింధవః ప్లావయంతి ఉత్కట ఆటోప చండవాత ఇరిత ఊర్మయ తావత్త్రిభువనం సద్యః కల్పాంతేధీతసింధవః ప్లావయంతి ఉత్కటాటోప చండవాతేరితోర్మయ తావత్త్రిభువనం సద్యః కల్పాంతేధీతసింధవః ప్లావయంతి ఉత్కటాటోప చండవాతేరితోర్మయ తావత్త్రిభువనం సద్యః కల్పాంతేధీతసింధవః ప్లావయంతి ఉత్కటాటోప చండవాతేరితోర్మయ. శబ్దానువాద తావత్ శతబడే, త్రిభువనం సమస్త త్రిభువన, సద్యః తత్క్షణాత్, కల్పంత ప్రళయర ప్రారంభరే, ఏధిత వర్ధిత, సింధవ సమస్త సాగర వా సముద్ర, ప్లావయంతి ప్లావిత హంతి, ఉత్కట ప్రబళ, ఆటోప విక్షోభ, చండ ప్రబళ, బాత వాయు ద్వారా, ఇరిత పరిచాళిత, ఊర్మయ ఊర్మి వా తరంగ సమూహ. శ్లోకర అనువాద, కల్పాంతకాళ వా ప్రళయకాళ ఉపస్థ హలే సముద్ర సబు వర్ధిత హి ఏం ఉత్కట క్షోభయుక్త ప్రచండ వాయువేగరే తరంగ సమూహ పరిచాళిత హి త్రిభువనకు తత్క్షణాత్ పరిప్లావిత కరిదియే. భావార్థరే శ్రీప్రభుపాద మహారాజ కోసంది ఇది కథిత అచ్చి శంకర్షణకర ముఖగురు ముఖరు ఏక శతదేవ వర్ష అర్థాత్ 36,000 మానవ వర్ష పర్యంత అగ్ని ఉద్గిర్ణ హే తత్పరే పుణి 36,000 వర్ష పర్యంత ప్రచండ వాయు ఓ తరంగ సహ ముసళాధారే వర్షా హే ఏం సాగర సమూహ వర్ధిత హి భయంకర భావరే జలప్లావన కరంతి. 72,000 వర్షర ఏసవు ప్రతిక్రియా త్రిలోకర ఆశిక ప్రళయర ప్రారంభ మాత్ర అటే. లోకమనే లోకత్రయర త్రిలోకత్రయర ఏ ప్రళయకాండ కథా భూలి జాయింది ఏం భౌతిక సభ్యతార ప్రగతి విధాన కరి సుఖీ హేవకు ఇచ్చా కరంది యాకు మాయా కుహజాయ్. తెను ఈ జో భౌతిక జగత్ ఏ కేవలి ధ్వంస హౌచి ఏ విషయరే ఎటర్ వర్ణన కరయైచి. తెను ఈ జో బ్రహ్మాంకర గుట్టే దినరే బ్రహ్మాంకర దినరే 14 జన మను ఆసంది విభిన్న కార్య సబు సృష్టి కార్య హే విభిన్న లీడా సబు విభిన్న కార్య సబు హే పుణి జతబడే బ్రహ్మాంకర రాత్రి హేయాయ సతబడే సబు కార్య బంద్ హేయాయ సతబడే ఆ సృష్టి నథాయ సృష్టి ధ్వంస ప్రళయ హేయైతాయ. ప్రథమే ఏక కుహగలా జె ఏక శత దేవ వర్ష పర్యంత కొనసి ମାନବ ବର୍ଷ ପର୍ଯ୍ୟନ୍ତ ଅଗ୍ନି ଉଦ୍ଗୀର୍ଣ୍ଣ ହୁଏ, ବର୍ଷା ହେବାର ନାହିଁ ସେତେବେଳେ। ତେଣୁ ଯେତେବେଳେ ବର୍ଷା ନଥିବାରୁ ସମସ୍ତ ଯେଉଁ ଅଗ୍ନି ଉଦ୍ଗୀର୍ଣ୍ଣ ହେଉଛି, ତେଣୁ ସବୁ ଯେତେ ଜଳ ସବୁ ଅଛି ସବୁ ଶୁଷ୍କ ହୋଇଯାଏ, ସବୁଗୁଡ଼ାକ ଖାଲି ପୃଥିବୀ ରହିଥାଏ, ଜଳ ଆଉ କିଛି ନଥାଏ। ତେଣୁ ପୁଣି ଯେତେବେଳେ ପୁଣି ଗୋଟିଏ ଦେବବର୍ଷ ପର୍ଯ୍ୟନ୍ତ ଭୀଷଣ ବର୍ଷା ହୁଏ, ବୃଷ୍ଟି ହୁଏ, ପୁଣି 36,000 ବର୍ଷ ପର୍ଯ୍ୟନ୍ତ ବୃଷ୍ଟି ଯେତେବେଳେ ହୁଏ, ସେତେବେଳେ ସମସ୍ତ ଲୋକ ଏଇ ଯେଉଁ ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ସବୁକିଛି ଜଳମଗ୍ନ ହୋଇଯାଏ, ତାକୁ ପ୍ରଳୟ ପ୍ରଭୃତି ଜଳ ବୋଲି କୁହାଯାଏ। ଭଗବାନ ପ୍ରଳୟ ପ୍ରଭୃତି ଜଳରେ ଶୟନ କରି ସେ ପୁଣି ସୃଷ୍ଟି କାର୍ଯ୍ୟ ଆରମ୍ଭ କରନ୍ତି। ବ୍ରହ୍ମାଙ୍କର ଯେତେବେଳେ ଦିନ ହୁଏ ସେତେବେଳେ ପୁଣି ସୃଷ୍ଟି ଆରମ୍ଭ ହୁଏ। ତେଣୁ ଏହିଭଳି ଭାବରେ ସୃଷ୍ଟି, ସ୍ଥିତି, ପ୍ରଳୟ ଏ ଭୌତିକ ଜଗତରେ ଚାଲୁଛି, ସବୁବେଳେ ପାଇଁ ଚାଲିଛି। କିନ୍ତୁ ଏଇଟାକୁ ଲୋକମାନେ ଭୁଲି ଯାଆନ୍ତି। ଏଠୁ ବି କୁହାଯାଉଛି, ପ୍ରଭୁପାଦ ମହାରାଜ କହୁଛନ୍ତି, ଲୋକମାନେ ଲୋକତ୍ରୟରେ ପ୍ରଳୟକାଣ୍ଡ କଥା ଭୁଲି ଯାଇଥାନ୍ତି, ଯଦିଓ ସେମାନେ ପ୍ରଳୟ ଦେଖିପାରିବେ ନାହିଁ କିନ୍ତୁ ପ୍ରଳୟ ବିଷୟରେ ଶୁଣିଛନ୍ତି ଯେ ଏଇଭଳି ଭାବରେ ପ୍ରଳୟ ହୁଏ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ମାର୍କଣ୍ଡେୟ ମୁନିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମରେ। ମାର୍କଣ୍ଡେୟ ମୁନି ଜାଣିବାକୁ ଚାହିଁଲେ ପ୍ରଳୟଟା କିଭଳି ଭାବରେ, ଏ ପ୍ରଳୟ ଯେଉଁ ରହିଛି ପ୍ରଳୟ ବେଳେ କିଭଳି ହୁଏ, କ'ଣ ସବୁ ହୁଏ ସେ ଜାଣିପାରୁନି, ଦେଖୁନା କେହି ଦେଖିପାରିବେନି ପ୍ରଳୟ, ମୃତ୍ୟୁ ପରେ କ'ଣ ହେଉଛି ଆମେ କ'ଣ ଜାଣୁଛେ। ତେଣୁ ଏଇ ପ୍ରଳୟ ବିଷୟରେ ଯେତେବେଳେ ଜାଣିବା ପାଇଁ ଚାହିଁଲେ ମାର୍କଣ୍ଡେୟ ମୁନି, ସେତେବେଳେ ଭଗବାନ ତାଙ୍କୁ ସେଇ ପ୍ରଳୟ ଦେଖାଇଥିଲେ। ତେଣୁ ଗୋଟିଏ ଦିନ ସେ ତାଙ୍କର ଆଶ୍ରମରେ ରହି ଭଗବାନ ଧ୍ୟାନ କରୁଛନ୍ତି, ଏହି ସମୟରେ ସେ ଦେଖିଲେ ଚାରିଆଡ଼େ ବର୍ଷା ଜଳ ପ୍ଲାବିତ ହୋଇଯାଇଛି ଏବଂ ତାଙ୍କ ଆଶ୍ରମ ମଧ୍ୟ ଜଳରେ ବୁଡ଼ିଯାଇଛି, ଏବଂ ସେ ଜଳରେ ସ୍ରୋତରେ ସେ ଭାସିଗଲେ। ଭାସିଗଲି ବହୁତ ବର୍ଷ କାଳ ଦେଖୁଛନ୍ତି ଏଇଭଳି ଭାବରେ, ବହୁତ କଷ୍ଟ ସ୍ୱୀକାର କରୁଛନ୍ତି ଜଳରେ, କେତେବେଳେ ବୁଡ଼ି ଯାଉଛନ୍ତି କେତେବେଳେ ଉଠୁଛନ୍ତି, ଏମିତି ହେଇକିରି ବହୁତ କଷ୍ଟରେ ବହୁତ ବର୍ଷ ପଳିଗଲା। ତାପରେ ଅନ୍ତିମରେ ଦେଖିଲେ ଗୋଟିଏ ବଟବୃକ୍ଷ ରହିଛି, ସେଇ ବୃକ୍ଷ ମୂଳରେ, ସେଇ ବୃକ୍ଷର ଗୋଟେ ପତ୍ରରେ ଭଗବାନ ଶୟନ କରିଛନ୍ତି। ସେ ଜାଣିନାହାନ୍ତି ଭଗବାନ ବୋଲି, ଗୋଟେ ଛୋଟ ଶିଶୁ ଶୟନ କରିଛନ୍ତି ଏବଂ ତାଙ୍କର ଆଙ୍ଗୁଠି, ବୁଢ଼ା ଆଙ୍ଗୁଠି, ଯେଉଁ ପାଦର ଆଙ୍ଗୁଠିକୁ ସେ ନିଜେ ଚୁଷୁଛନ୍ତି। ତେଣୁ ସେ କୌତୁହଳ ବଶତଃ ସେ ପିଲା ପାଖକୁ ଯାଇ ପହଞ୍ଚିଲେ, ପହଞ୍ଚିଗଲେ ଯେତେବେଳେ ସେତେବେଳେ ସେ ତାଙ୍କର ଶରୀର ନାସାରେ ସେ ଛୋଟ ପିଲା ଯେଉଁ ନିଶ୍ୱାସ ନେଇଛନ୍ତି, ସେ ନିଶ୍ୱାସରେ ତାଙ୍କର ନାସା ଭିତରେ ପ୍ରବେଶ କରିକି ତା ଭିତରେ ପୁଣି ବହୁତ କାଳ ରହିଲେ। ତାପରେ ପୁଣି ଯେତେବେଳେ ବାହାରିଲେ, ଯେତେବେଳେ ସେ ପ୍ରଶ୍ୱାସ ନେଉଛନ୍ତି, ସେତେବେଳେ ସେ ବାହାରି ଆସିଛନ୍ତି, ସେତେବେଳେ ସେ ଦେଖିଲେ ଆଉ ସେ ପିଲା ନାହିଁ। ତେଣୁ ଆଉ କିଛି ନାହିଁ, ସେ ଯେଉଁ ଆଶ୍ରମରେ ଥିଲେ ସେ ଆଶ୍ରମରେ ଅଛନ୍ତି। ତେଣୁ ଏହିଭଳି ଭାବରେ ମାୟାକୁ ସେ ଦର୍ଶନ କଲେ, ଇଏ ମାୟା ପ୍ରଳୟର, ଯେଉଁ ମାୟାର ପ୍ରଳୟ ରହିଛି ପ୍ରଳୟକୁ ସେ ଦର୍ଶନ କଲେ। ତେଣୁ ଏଇ ଯେଉଁ ଭଗବାନ ଯେଉଁ ପଟପତ୍ରରେ ରହି ତାଙ୍କର ନିଜର ଆଙ୍ଗୁଠିକୁ ଚୁଷୁଛନ୍ତି, ଏ ବିଷୟରେ ମାତା ଦେବଭୂତୀ ତାଙ୍କର କପିଳଦେବଙ୍କୁ କହୁଛନ୍ତି, ପୁତ୍ରକୁ କହୁଛନ୍ତି, ଏ ପୁତ୍ର ଯେଉଁ ଭଗବାନ ଏଇ ଭୌତିକ ଜଗତର ଧ୍ୱଂସ ସମୟରେ, ପ୍ରଳୟ ସମୟରେ ଗୋଟିଏ ବଟପତ୍ରରେ ଶୟନ କରନ୍ତି, ଶୟନ କରି ନିଜର ଆଙ୍ଗୁଠିକୁ, ପାଦର ଆଙ୍ଗୁଠିକୁ ସେ ଚୁଷୁଥାନ୍ତି, ସେହି ଭଗବାନ ମୋର ପୁତ୍ର ରୂପରେ ଆସିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉଛି, ମୋର ଗର୍ଭରେ ଆସିଛନ୍ତି ସେହି ଭଗବାନ, ମୁଁ ଆଶ୍ଚର୍ଯ୍ୟ ହେଉଛି। ଏହି ଶ୍ଲୋକରେ ବିଶ୍ୱନାଥ ଚକୁର ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଭଗବାନ କାହିଁକି ସେ ପାଦପଦ୍ମକୁ ଚୁଷୁଛନ୍ତି ନା, ସେହି ପାଦପଦ୍ମରେ ସବୁ ମଧୁ ରହିଛି, ସବୁ ଅମୃତ ରହିଛି। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ, ଭଗବାନ ପାଦପଦ୍ମରୁ ଏଇ ଅମୃତ ବାହାରୁଛି ସବୁବେଳେ, ଭଗବାନଙ୍କର ପାଦ, ଏ ଭଗବାନଙ୍କର କଥା ମଧ୍ୟ ଅମୃତ, ଭଗବାନଙ୍କର ସବୁକିଛି ଅମୃତ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଏ ଅମୃତ କିଭଳି, ନିଜେ ନିଜର ପାଦ ଆଙ୍ଗୁଠିକୁ ଚଷୁଛନ୍ତି, ସେ ନିଜର ସେ ଅମୃତକୁ ସେ ଆସ୍ୱାଦନ କରୁଛନ୍ତି। ରାରବିନ୍ଦେ ନପଦାରବିନ୍ଦମ ମୁଖାରବିନ୍ଦେ ବିନିବେଶୟନ୍ତମ ବଟସପତ୍ର ସପୁଟେ ଶୟାନମ ବାଲ ମୁକୁନ୍ଦମ ମନସା ସ୍ମରାମି। ନିଜର କରାରବିନ୍ଦେ, ନିଜର ହସ୍ତର, ନିଜ ହସ୍ତ ଦ୍ୱାରା ନିଜର ପାଦକୁ ଧରି ନିଜେ ଚୁଷୁଛନ୍ତି। କରାରବିନ୍ଦେ ପଦାରବିନ୍ଦମ ମୁଖାର ବିନ୍ଦେ ବିନିବିଶିତ ସେ ତାଙ୍କର ମୁଖ ରୂପ ଅରବିନ୍ଦ ମୁଖ ପଦ୍ମରେ ସେହି ପାଦପଦ୍ମକୁ ନିବେଶିତ କରି ସେ ସେଟାକୁ ଆନନ୍ଦ ଅନୁଭବ କରୁଛନ୍ତି, ଅମୃତ ଆସ୍ୱାଦନ କରୁଛନ୍ତି। ବିନିବିଶିତ ବଟସ ପତ୍ର ସେ ପୁଟେଇ ଶୟନ, ବଟର ପତ୍ରରେ ସେ ଶୟନ କରିଛନ୍ତି। ବଟପତ୍ର ବଟବୃକ୍ଷ ଭଗବାନ କହୁଛନ୍ତି ଇଏ ଗୋଟିଏ ମୋର ବିଭୂତି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଯେତେବେଳେ ତାଙ୍କର ବିଭୂତିମାନଙ୍କ ବିଷୟରେ କହୁଛନ୍ତି, ସେତେବେଳେ କହୁଛନ୍ତି ଅସତ୍ୟ ସର୍ବ ବୃକ୍ଷାଣା, ଯେତେ ବୃକ୍ଷ ଅଛନ୍ତି 2,00,000 ପ୍ରକାର ଜୀବ ସ୍ଥାବର ଜୀବ ଅଛନ୍ତି, ତା ଭିତରୁ ବୃକ୍ଷ ଗୋଟେ ପ୍ରକାର ସ୍ଥାବର ଜୀବ, ତା ଭିତରୁ ଶ୍ରେଷ୍ଠ ବୃକ୍ଷ ହେଉଛି ବଟବୃକ୍ଷ। ଭଗବାନ କହୁଛନ୍ତି ସେଇଟା ବଟବୃକ୍ଷ, ବୈଜ୍ଞାନିକମାନେ ମଧ୍ୟ ଅନୁମାନ ଇଏ କରିଛନ୍ତି ବଟବୃକ୍ଷ ଯେତେବେଳେ ଆପଣଙ୍କର ବଟବୃକ୍ଷରେ ବର୍ଣ୍ଣନା କରାଯାଇଛି ଯେ ତା'ର ସେ ଯେଉଁ ଅମ୍ଳଜାନ ସବୁବେଳେ ତା'ର ଯେଉଁ ରୋଷେଇ ଯେଉଁ କରନ୍ତି ସେ ପତ୍ରରେ ଯେଉଁ ରୋଷେଇ ହୁଏ, ସେତେବେଳେ ସେ ଅନ୍ୟ ଗଛ ଗୁଡ଼ାକ ଯେଉଁ ପତ୍ରରେ ଯେତେବେଳେ ତାଙ୍କର ଖାଦ୍ୟ ରନ୍ଧନ କରନ୍ତି, ଯେଉଁ ଫଳ ଏସବୁ ପ୍ରସ୍ତୁତ କରନ୍ତି, ସେଇଟାକୁ ସେମାନେ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼ନ୍ତି। କିନ୍ତୁ ବଟପତ୍ର ଏଭଳି ତା ଦେହରୁ ଅଙ୍ଗାରକାମ୍ଳ କେବେ ଆସେନି, ସବୁବେଳେ ଅମ୍ଳଜାନ ଆସୁଥାଏ। ବଟପତ୍ର ବଟବୃକ୍ଷ ଏତେ ମହାନ, ସେଥିପାଇଁ ଭୌତିକ ଜଗତ ଗୋଟେ ବଟବୃକ୍ଷ ସହିତ ଭଗବାନ ତୁଳନା କରିଛନ୍ତି। 15 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଉର୍ଦ୍ଧ ମୂଳ ମଧ ଶାଖ ଅଶ୍ୱତ୍ଥଂ ପ୍ରାଉର ବ୍ୟମ, ଅସତ୍ୟ ବୃକ୍ଷ ସହିତ ତୁଳନା କରିଛନ୍ତି। ଅସତ୍ୟ ବା ବଟ ଏକା ଶ୍ରେଣୀର ବୃକ୍ଷ, ତେଣୁ ଏଇ ଭୌତିକ ଜଗତକୁ ଗୋଟେ ବଟବୃକ୍ଷ ବା ଅସତ୍ୟ ବୃକ୍ଷ ସହିତ ଭଗବାନ ତୁଳନା କରିଛନ୍ତି। ତେଣୁ ସେହିଭଳି ଭାବରେ ଏଇ ଯେଉଁ ଭଗବାନ ଏଇ ସମସ୍ତ ଯେତେବେଳେ ଜଳ ପ୍ରଭାବିତ ହୋଇଯାଏ, ଭୌତିକ ଜଗତ ଯେତେବେଳେ ଧ୍ୱଂସ ହୋଇଯାଏ, ସେତେବେଳେ ଭଗବାନ ଏଇ ବଟପତ୍ରରେ ରହି ନିଜର ପାଦକୁ ନିଜର ପାଦ ଅମୃତକୁ ସେ ପାନ କରନ୍ତି, ଅମୃତ ଆସ୍ୱାଦନ କରନ୍ତି। ତେଣୁ ସେଇ ଯେଉଁ ଇଏ ସମୟରେ ପ୍ରଳୟ ସମୟରେ ଆଉ କେହି ଜୀବ ନଥାନ୍ତି, ବ୍ରହ୍ମା ମାନେ ଯେଉଁ ଆମର ରହିଛି ସ୍ୱର୍ଗଲୋକ ପର୍ଯ୍ୟନ୍ତ ସେସବୁ ପ୍ରଭାବିତ ହୋଇଯାଏ, ଜଳ ପ୍ରଭାବିତ ହୋଇଯାଏ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ସ୍ୱର୍ଗଲୋକ ଉପରେ ଯେଉଁ ହେଉଛି ମହତ ଲୋକ, ମହତ ଲୋକରେ ବିଭିନ୍ନ ମୁନି ଋଷିମାନେ ସବୁ ରହିଛନ୍ତି, ଭୃଗୁ ଆଦି ଦେବତାମାନେ ରହିଛନ୍ତି, ମୁନି ଋଷିମାନେ ରହିଛନ୍ତି। ଭୃଗୁ ମଧ୍ୟ ଜଣେ ଭଗବାନଙ୍କର ବିଭୂତି, ସେ କହୁଛନ୍ତି ଯେ ଭୃଗୁ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ତାଙ୍କୁ ଗୋଟେ ବିଭୂତି ବୋଲି ବର୍ଣ୍ଣନା କରାଯାଇଛି। ମହର୍ଷିଣାଂ ଅହଂ ଭୃଗୁ, ମହର୍ଷିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭୃଗୁ, ଭୃଗୁ ଋଷି। ତେଣୁ ସେ ଭୃଗୁ ଋଷି ଆଉ ଅନ୍ୟ ଦେବତା ଯେଉଁ ଋଷିମାନେ ରହିଛନ୍ତି ସେ ମହତ ଲୋକରେ ସେମାନେ ରହିପାରନ୍ତି ନାହିଁ, ଏତେ ଉତ୍ତାପ ହୁଏ। ତେଣୁ ସେମାନେ ଏଇ ମହତ ଲୋକରୁ ତା ଉର୍ଦ୍ଧ ଲୋକକୁ ଯାଆନ୍ତି, ଜନଲୋକକୁ ଯାଆନ୍ତି। ତେଣୁ ଜନଲୋକ ତା ଉପରେ ତପଲୋକ ଏବଂ ତାପରେ ବ୍ରହ୍ମଲୋକ, ବ୍ରହ୍ମଲୋକରେ ଯେଉଁଠି ବ୍ରହ୍ମା ରହୁଛନ୍ତି ସେଠି ମଧ୍ୟ ମୁନି ସେମାନେ ସବୁ ରହିଛନ୍ତି, ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଅଛନ୍ତି, ସତ୍ୟଗୁଣର ଅତ୍ୟନ୍ତ ଉନ୍ନତ ସ୍ତରରେ ଅଛନ୍ତି, ସେମାନେ ସବୁ ସେଇ ଲୋକକୁ ଯାଆନ୍ତି। ଭାଗବତର ବର୍ଣ୍ଣନା କରାଯାଇଛି କିଏ କେଉଁ ଲୋକକୁ ସବୁ ଯାଆନ୍ତି, ଏକାଦଶକନ୍ଦରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଯେଉଁମାନେ ବ୍ରହ୍ମଚାରୀ ବ୍ରତ ପାଳନ କରନ୍ତି ସେମାନେ ଯାଆନ୍ତି, ଏ ଉନ୍ନତ ଲୋକକୁ ସବୁ ଯାଆନ୍ତି। ବ୍ରହ୍ମଚାରୀ ବାନପ୍ରସ୍ଥ ସନ୍ନ୍ୟାସ ଏଇ ଯେଉଁମାନେ ଆଚରଣ କରନ୍ତି ସେମାନେ ସବୁ ଏଇ ଉନ୍ନତ ଲୋକକୁ ଯାଆନ୍ତି, ସେଇଟା ବର୍ଣ୍ଣନା କରାଯାଇଛି ଭାଗବତମରେ। ସେମାନେ ସେହିଭଳି ଭାବରେ ତାଙ୍କର ସେଇ ଉନ୍ନତ ଲୋକକୁ ସେମାନେ ଉନ୍ନୀତ ହୁଅନ୍ତି, କାରଣ ସେ ଯେଉଁ ଉନ୍ନତ ଲୋକ ସେ ଉନ୍ନତ ଲୋକକୁ ଯିବା ପାଇଁ ସେଇଭଳି ଭାବରେ ଜଣଙ୍କର ଯଦି ନଥିବ ଯୋଗ୍ୟତା ନଥିବ ସେ ସେଠିକି ଯାଇପାରିବେ ନାହିଁ, ତେଣୁ ସେତିକି ଯୋଗ୍ୟତା ଥିଲେ ହିଁ ସେମାନେ ସେଠିକି ଯାଇପାରିବେ। ଯେତେ ଉନ୍ନତ ଲୋକକୁ ଯିବା ସେତେ ଉନ୍ନତ ସ୍ତର ଉନ୍ନତ ସ୍ତରର ବ୍ୟକ୍ତିମାନେ ସବୁ ରହିଛନ୍ତି ସେଠି, ବ୍ରହ୍ମା ସବୁଠାରୁ ଶ୍ରେଷ୍ଠ ଉନ୍ନତ ଜୀବ, ସେ 100 ଜନ୍ମ ଧରି ସତଧର୍ମ ସ୍ୱଧର୍ମନିଷ୍ଠ ନିଜ ଧର୍ମକୁ 100 ଜନ୍ମ ଧରି ପାଳନ କରୁଥିବାରୁ ସେ ସେହି ପୁଣ୍ୟସ୍ଥାନ ପ୍ରାପ୍ତ ହୋଇଛନ୍ତି, ସେହି ଉନ୍ନତ ଲୋକ ପ୍ରାପ୍ତ ହୋଇଛନ୍ତି। ମୁଁ ପାଉନି ତ ଅଛି ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସେଭଳି ଭାବରେ ଯେଉଁମାନେ ବନପ୍ରସ୍ଥୀ ରୁହନ୍ତି ବା ସନ୍ୟାସ ରୁହନ୍ତି ସେମାନେ ସବୁ ସେ ଉନ୍ନତ ଲୋକକୁ ଯାଆନ୍ତି। ଯେଉଁମାନେ ଅବଶ୍ୟ ଯେଉଁମାନେ ତାଙ୍କର ଯୋଗରେ ସିଦ୍ଧି ଲାଭ କରିନଥାନ୍ତି ସେମାନେ ହିଁ ସେହିସବୁ ଲୋକକୁ ଉନ୍ନୀତ ହୁଅନ୍ତି। କିନ୍ତୁ ଯେଉଁମାନେ ବିଶେଷ ଭାବରେ ଭକ୍ତି ମାର୍ଗରେ ଅଗ୍ରସର ହୁଅନ୍ତି ଭକ୍ତି ମାର୍ଗରେ ସିଦ୍ଧି ଲାଭ କରନ୍ତି ସେମାନେ ଆଉ ସେ ଉନ୍ନତ ଲୋକକୁ ଯିବା ଦରକାର ନାହିଁ, ସେମାନେ ସିଧାସଳଖ ଭଗବାନଙ୍କ ପାଖକୁ ଯାଆନ୍ତି। ଦୁଇ ପ୍ରକାର ମୁକ୍ତି ରହିଛି ଭାଗବତମର ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେଟା କହୁଛନ୍ତି ଯେ ଗୋଟେ ହେଉଛି କ୍ରମ ମୁକ୍ତି, ଗୋଟେ ହେଉଛି ସଦ୍ୟ ମୁକ୍ତି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ଏବଂ ଭକ୍ତି ମିଶ୍ରିତ ଜ୍ଞାନ ଆଚରଣ କରୁଛନ୍ତି ସେମାନେ ମୁକ୍ତି ପ୍ରାପ୍ତ ହୁଅନ୍ତି। ତେଣୁ ଯେତେବେଳେ ଭୌତିକ ଜଗତରୁ ମୁକ୍ତି ହେବା ପାଇଁ ସେମାନେ ଚାହାନ୍ତି, ତାଙ୍କୁ ଯୋଗ୍ୟତା ଆସିଯାଏ ବା ତାଙ୍କର ସେ ପରିସ୍ଥିତି ଆସିଯାଏ, ଯଦି ସେମାନେ ଚାହାନ୍ତି ଯେ ଉନ୍ନତ ଲୋକମାନଙ୍କରେ କିଭଳି ଭାବରେ ସବୁ ଅଛନ୍ତି, କ'ଣ ସବୁ ରହିଛି ଭଗବାନଙ୍କର ପ୍ରକୃତି, ତାକୁ ଦେଖିବା ପାଇଁ ଯଦି ତାଙ୍କର କୌତୂହଳ ଯାହା ହୁଏ ବା ଆଗ୍ରହ ଯାହା ହୁଏ, ସେମାନେ ସେ ଉନ୍ନତ ଲୋକକୁ ଗୋଟିଏ ପରେ ଗୋଟିଏ ଉନ୍ନତ ଲୋକକୁ ସେମାନେ ଯାତ୍ରା କରନ୍ତି। ତେଣୁ ସ୍ୱର୍ଗଲୋକ ଯେଉଁ ରହିଛି, ସ୍ୱର୍ଗଲୋକ ଉପରେ ଯେଉଁ ମହତ ଲୋକ ରହିଛି, ମହତ ଲୋକରେ ସେମାନେ କିଛି କାଳ ରୁହନ୍ତି, ତାପରେ ଜନଲୋକକୁ ଯାଆନ୍ତି, ଜନଲୋକରୁ ତପଲୋକକୁ ଯାଆନ୍ତି ଏବଂ ଅନ୍ତିମରେ ବ୍ରହ୍ମଲୋକକୁ ଯାଆନ୍ତି। ତେଣୁ ବ୍ରହ୍ମଲୋକରେ ବ୍ରହ୍ମାଙ୍କ ସହିତ ଯେତେ ମୁନିଋଷି ସେମାନେ ସବୁ ରହିଛନ୍ତି, ସେମାନେ ଯେତେବେଳେ ବ୍ରହ୍ମାଙ୍କର 100 ବର୍ଷ ହୋଇଯାଏ, 100 ଇୟର୍ସ ହୋଇଯାଏ, ସେତେବେଳେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଏ, ସମ୍ପୂର୍ଣ୍ଣ ପ୍ରଳୟ ହୋଇଯାଏ ଏବଂ ସେମାନେ ସେଇ ବ୍ରହ୍ମାଙ୍କ ସହିତ ସେମାନେ ମଧ୍ୟ ମୁକ୍ତି ଲାଭ କରନ୍ତି। ଏଇଟା ହେଉଛି କୁହାଯାଉଛି କ୍ରମ ମୁକ୍ତି। ଇଏ ଆସ୍ତେ ଆସ୍ତେ ଗୋଟେ ଉନ୍ନତ ସ୍ତରକୁ ଯାଇ ଉନ୍ନତ ଲୋକ ଦେଖି 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 ସେମାନେ ଯାଆନ୍ତି। ଯେମିତି ସ୍ୱର୍ଗଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି ନା, ସେପରି ସେମାନେ ବେଦରେ ଯେଉଁମାନେ ବେଦର କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି ସେମାନେ ସେହି ସ୍ୱର୍ଗଲୋକକୁ ଯେଉଁ ଐଶ୍ୱର୍ଯ୍ୟ ଅଛି ସେ ଐଶ୍ୱର୍ଯ୍ୟକୁ ଉପଭୋଗ କରିବା ପାଇଁ ଚାହାନ୍ତି। ସେହିଭଳି ଭାବରେ ଯେତେ ଉନ୍ନତ ସ୍ତରକୁ ଯିବା ସେତେ ସେମାନଙ୍କର ଯୋଗ୍ୟତା ରହିଛି, ସତ୍ୟଗୁଣର ପ୍ରାଧାନ୍ୟ ଅନୁସାରେ ସେମାନେ ସବୁ ସେହି ଉନ୍ନତ ଲୋକକୁ ଯାଆନ୍ତି। କିନ୍ତୁ ଯେତେ ଉନ୍ନତ ଲୋକକୁ ଗଲେ ମଧ୍ୟ ଆବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମଲୋକଠାରୁ ଆରମ୍ଭ କରି ସମସ୍ତେ ସମସ୍ତ ଲୋକରେ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି। ବ୍ରହ୍ମାଙ୍କର 100 ବର୍ଷ ହେଲେ ମଧ୍ୟ ବହୁତ କୋଟି କୋଟି ବର୍ଷର ଆୟୁଷ, କିନ୍ତୁ ତଥାପି ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ୁଛି। ତେଣୁ ଏଇ ଯେଉଁମାନେ ବ୍ରହ୍ମା ବା ଅନ୍ୟ ଯେଉଁମାନେ ମୁନିଋଷିମାନେ ଯେଉଁମାନେ ଭଗବାନଙ୍କର କୃପାପ୍ରାପ୍ତ ହୋଇଛନ୍ତି, ତାଙ୍କର ଯୋଗରେ ସିଦ୍ଧିଲାଭ କରିଛନ୍ତି, ସେମାନେ ଯେତେବେଳେ ଶରୀର ତ୍ୟାଗ କରନ୍ତି ସେମାନେ ଆଉ ଭୌତିକ ଜଗତକୁ ଫେରନ୍ତି ନାହିଁ, ସେମାନେ ଭଗବାନଙ୍କ ଧାମକୁ ଯାଆନ୍ତି। ତେଣୁ ସେ କଥା ଭଗବାନ କହିଛନ୍ତି, ନିର୍ମାଣ ମୋହା ଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟାଭିନିଭୂତ କାମା ଦ୍ୱନ୍ଦ୍ୱର୍ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୂଢ଼ା ପଦମାପୟଂ ତତ୍। ଯେଉଁମାନେ ନିର୍ମାଣ ମୋହା, ନିର୍ମାଣ ଭଗବତ ପ୍ରଭୁପାଦ ମହାରାଜ କହୁଛନ୍ତି ଇଏ ହେଉଛି ଭଗବତ ଗୀତାର ସାର, ନିର୍ମାଣ। ଯେଉଁମାନଙ୍କ ବାନ ନାହିଁ, ଅଭିମାନ ନାହିଁ, ନିଜେ ସମ୍ମାନ ଦାବି କରନ୍ତି ନାହିଁ, ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ନିର୍ମାଣ ବୋଲି କୁହାଯାଉଛି। ନିର୍ମାଣ ପୁଣି ନିର୍ମୋହ, ଯାହାର ମୋହ ନାହିଁ ଏ ଭୌତିକ ଶରୀରକୁ ମୁଁ ଏବଂ ଶରୀର ସମ୍ବନ୍ଧୀ ବ୍ୟକ୍ତିମାନଙ୍କୁ ମୋର ବୋଲି କହନ୍ତି, ଇଏ ହେଉଛି ମୋହ। ଯେମିତି ଅନ୍ତିମରେ ଅର୍ଜୁନ କହିଲେ, ପ୍ରଭୁ ମୋର ବର୍ତ୍ତମାନ ମୋହ ନଷ୍ଟ ହୋଇଗଲା, ନଷ୍ଟ ମୋହ ସ୍ମୃତି ଲବ୍ଧ ତତ୍ପ୍ରସାଦାତ୍ମୟା ଚିତୋସ୍ମିଙ୍କତ ସନ୍ଦେହ କରିସି ବଚନମ୍ ତବ। ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ। ତେଣୁ ମୋହ ଦୂର ହୋଇଗଲେ ଆମର ସ୍ମୃତି ଫେରିଆସିବ, ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ମୟା ଅଚ୍ୟୁତ, ହେ ଅଚ୍ୟୁତ ଆପଣଙ୍କର କୃପାରୁ ହିଁ ଏଇଟା ହେଇପାରିଛି। ତେଣୁ ଚିତୋସ୍ମିଙ୍କତ ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ, କରିସି ବଚନମ୍ ତବ, ମୁଁ ଆପଣଙ୍କର ବଚନକୁ କାର୍ଯ୍ୟ କରିବି, ବଚନ ଅନୁସାରେ କାର୍ଯ୍ୟ କରିବି। ଯଦିଓ ଭଗବାନ ପ୍ରଥମେ ଅର୍ଜୁନକୁ କହୁଥିଲେ, ଏ ଅର୍ଜୁନ ତମେ ଆଉ ବସିକି ରୁହନା, ତମେ ଉଠି ଉଠ, ଉତ୍ତିଷ୍ଠ, ଉଠି ତମେ ବର୍ତ୍ତମାନ ଯୁଦ୍ଧ କର, ବହୁତ ଥର କହିଲେ ଭଗବାନ ଅର୍ଜୁନକୁ, କିନ୍ତୁ ତଥାପି ଅର୍ଜୁନଙ୍କର ଏତେ ଶକ୍ତି ନଥିଲା, ସେ ଆଉ ଠିଆ ହୋଇକରି ଯୁଦ୍ଧ କରିବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା। ତେଣୁ ଅନ୍ତିମରେ ସମସ୍ତ ଜ୍ଞାନ ପ୍ରଦାନ କରି ଯେତେବେଳେ ଭଗବାନ କହିଲେ, ଅର୍ଜୁନ ତମର ମୋହ ଦୂର ହେଲା ନା ନାହିଁ, ଏ ମୋହଟା ଏତେ ସହଜରେ ଦୂର ହୋଇପାରିବ ନାହିଁ, ଅର୍ଜୁନଙ୍କର ମୋହ ଦୂର ହୋଇପାରୁନଥିଲା। ତେଣୁ ଭଗବାନ ଅନ୍ତିମରେ ପଚାରିଲେ, ये कचित एतं सुतं पार्थ त्वया किरण चेतसा कचित अज्ञान समोह प्रणस्तस्य धनंजय। हे धनंजय, तुम्हें बहुत धन संग्रह करिछ, किंतु परमात्मिक धन हूँ मुख्य धन। ये परमात्मिक धन जो मैंने संग्रह कर मोह दूर हो नष्ट। मोह अर्जन कर प्रभु आपण कृपार मोर बर्तमान मोह दूर हो जाए। तेणु भगवान अंतिम कहले अर्जुन तुम युद्ध कर बोली। भगवान कहले अर्जुन मु तुमको समस्त ज्ञान देदेली। इति ते ज्ञान आख्यातम गुह्यात गुह्यतर मया विमृशे ते दशेषण यथेषि तथा गुरु। मु तुमको गुह्य गुह्यतर एवं गुह्यतम सब ज्ञान देदेली। तुम्हें यहाँ को चिंता कर तुम जो ठीक भावच से कर। भगवान आ कहले अंतिम तुम युद्ध कर बोली। किंतु अर्जुन जेहेतु मोह दूर हो जाता तेणु सी कहले प्रभु कर सी वचन दब आप जो वचन कही युद्ध करने मुझे आप न कहले बर्तमान मुझे युद्ध ही करी कारण ये हूँ आपणकर इच्छा। भगवान को सन्तुष्ट करवा ये हूँ प्रकृत समस्त धर्म हूँ से धर्म तो साक्षात भगवत प्रणीतम। भगवान उद्देश्य सबकि अर्पित होगा कथा सी हूँ प्रकृत धर्म। किंतु जो धर्म अनुष्ठान करी भगवान को संतुष्ट करा जाऊ नहीं से प्रकृत धर्म नुह। तेणु भगवद गीता पंच पंद्र अध्याय भगवान कहते निर्माण मोहा जितसंग दोषा। जो मैंने संग दोष रही भौतिक जगत प्रति जो आसक्ति रही असत्संग प्रति आसक्ति रही असत्संग आम सबकि गुण नष्ट हो जाए। बारटी गुण नष्ट हो जाए वर्णना कर तृतीय स्कंद कपिलदेव से कथा कहते साधारण समस्त ये असत्संग रही। तेणु ये असत्संग दूर आम जी भल गुण सब रही सब नष्ट हो जाए। कौन कौन से सब भल गुण ना वर्णना कर जो आम सम जो निज इंद्रिय को दमन करवा मन को दमन करवा बुद्धि आमर जो लज्जा ये सब किसी नष्ट हो जाए। सम दम भगवती जत संगात जाति संख्यम तेसु अशांतिषु मूढ़ेशु खंडितात्मा स्व साधुषु। तेणु ये सब सब आम नष्ट हो जाए। सत्य तृतीय स्कंद 31 अध्याय यहाँ कहते भगवान ऋषभदेव कपिलदेव कहते माता देवहूती को जे आमर सत्य शौच दया मौन बुद्धि श्री बा सौंदर्य ह्री बा लज्जा जस क्षमा सम दम भग बा ऐश्वर्य ये सब जत् संगात जाति संख्यम ये असत्संग रु ये सब नष्ट हो जा बारटी जिनस नष्ट हो जा। तेणु ये असत्संग हेतु आम सब भल गुण नष्ट हो जा। तेणु आम कमी ये भौतिक जगत उद्धार हो पार। तेणु भगवान कहते 15 अध्याय भगवद गीतार जे जीतसंग दोषा जो मैंने असत्संग त्याग कर जो मैंने सत्संग कर सत्संग सबकि भल गुण आसी पहुँच। तेणु निर्माण मोहा जितसंग दोषा अध्यात्म नित्या विनिवृत काम अध्यात्म नित्या ये अध्यात्म योग से माने ग्रहण करिवे। नित्य ये अध्यात्म योग ग्रहण करिवे। नित्यम भागवत सेवया कह प्रतिदिन आम जमी आम खाद्य खाऊे अन्य कार्यक्रम करुचे शरीर पर आवश्यकता पूरण करुचे से भाव में प्रतिदिन नित्य भागवत सेवया। भागवत दुई प्रकार भागवत अच्छा गोटे हूँ ग्रंथ भागवत आ गोटे हूँ भक्त भागवत। तेणु ये दुई जन आम जब सेवा करवा नित्यंग भागवत सेवा ताहले आम भगवान भक्ति प्राप्त हवा। तेणु से कथा कहते भगवान भगवदगीता 15 अध्याय निर्माण मोहा जितसंग दोषा अध्यात्म नित्या विनिवृत काम ये काम रु विनिवृत हव विभिन्न प्रकार जो कामना रही कामना आम विनिवृत हवा भगवान सेवार निजुक्त रहा। काम कृष्ण कर्मार्पणी काम जो रही आमर एटक आम भगवान कृष्ण को यदि ये कर्म करके भगवान को अर्पण करवा आमको विनिवृत काम हो पार। ତେଣୁ ଏଇ ଈଶ୍ୱର ଯେଉଁମାନେ ଆସିଛନ୍ତି ନିର୍ମାଣ ମୋହା ଚିତ୍ତସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିମୃତ କାମ ଦ୍ୱନ୍ଦ୍ୱ ବିମୁକ୍ତ ଦ୍ୱନ୍ଦ୍ୱ ଏ ଭୌତିକ ଜଗତ ହେଉଛି ଦ୍ୱନ୍ଦ୍ୱମୟ ଜଗତ ଏଠି ଏଇଟା ଡୁଆଲ ୱାର୍ଲଡ ବୋଲି କୁହାଯାଉଛି ଇଏ ହେଉଛି ଡୁଆଲ କହିଲେ ଏଠି ଯେଉଁ ରହିଛି ହସ ଅଛି ମାନେ ଏଠି କାନ୍ଦ ଅଛି ଏଠି ମାନ ଅଛି ମାନେ ଏଠି ଅପମାନ ଅଛି ଏଠି ଦିନ ଅଛି ମାନେ ଏଠି ରାତି ଅଛି ଏଇଭଳି ଭାବେ ଦ୍ୱନ୍ଦ୍ୱମୟ ଜଗତ ରିଲେଟିଭ ୱାର୍ଲଡ ବୋଲି କୁହାଯାଉଛି କିନ୍ତୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି ସିଏ ହେଉଛି ନିର୍ଦ୍ୱନ୍ଦ ସେଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ତାକୁ ଆବସୋଲ୍ୟୁଟ୍ ବୋଲି କହୁଛନ୍ତି ପ୍ରଭୁପାଦ ମହାରାଜ ତାଙ୍କର ଇଂରାଜୀ ଟ୍ରାନ୍ସଲେସନରେ ଏଟାକୁ ଆବସୋଲ୍ୟୁଟ୍ ବୋଲି କହୁଛି ଇଏ ହେଉଛି କିଭଳି ଜଗତ ନା ଇଏ ହେଉଛି ଅଦ୍ୱୟ ଜଗତ ଅଦ୍ୱୟ ସତ୍ୟ ଇଏ ଅଦ୍ୱୟ ଜଗତ ସେଥିରେ ଦୁଇଟା ଜିନିଷ ନାହିଁ ସବୁ ଏକ ତେଣୁ ଭଗବତ ଗୀତାରେ 15 ଅଧ୍ୟାୟରେ ଭଗବାନ କହୁଛନ୍ତି ନିର୍ଦ୍ୱନ୍ଦ ନିତ୍ୟ ଅଧ୍ୟାତ୍ମ ନିତ୍ୟା ବିନିବୃତ କାମ ଦ୍ୱନ୍ଦ୍ୱ ବିମୁକ୍ତ ଏଇ ଦ୍ୱନ୍ଦ୍ୱରୁ ଆମକୁ ମୁକ୍ତ ହେବାକୁ ପଡ଼ିବ ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଏଇ ଯେଉଁ ସୁଖ ଦୁଃଖ ଏସବୁ ଭୌତିକ ଜଗତରେ ଯେଉଁ ଦ୍ୱନ୍ଦ୍ୱ ରହିଛି ଏଥିରୁ ଯେଉଁମାନେ ସୁଖେଶୁ ବିଗତ ସ୍ପୃହ ଦୁଃଖେଶୁ ଅନୁଦ୍ୱିଘ୍ନ ମନା ଏଇସବୁ ସ୍ତରରୁ ଯେଉଁମାନେ ଆସିଛନ୍ତି ତାହେଲେ ସେମାନେ ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୂଢ଼ା ପଦମ ବ୍ୟମ ତତ୍ କରିଛନ୍ତି ଅମୂଢ଼ା ଯେଉଁମାନେ ସେମାନେ ମୂଢ଼ା ନୁହନ୍ତି ସେମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ପଦମ ଅବ୍ୟୟ ଭଗବାନ ଅବ୍ୟୟ ପଦକୁ ପ୍ରାପ୍ତ ହୁଅନ୍ତି ଏ ଭୌତିକ ଜଗତ ସବୁ କିଛି ବ୍ୟୟ ହେଇଯାଉଛି ନଷ୍ଟ ହେଇଯାଉଛି କିନ୍ତୁ ଚିତ୍ ଜଗତରେ କିଛି ନଷ୍ଟ ହେବ ନାହିଁ ସେଠି ପ୍ରଳୟ ନାହିଁ ସେ ଅବ୍ୟୟ ଜଗତ ବୋଲି କୁହାଯାଉଛି ଗଚ୍ଛନ୍ତି ମୂଢ଼ା ପଦମ ଅବ୍ୟୟ ତତ୍ ତେଣୁ ଅର୍ଜୁନ ଯେଉଁ ପଶୁମାନଙ୍କୁ ଭାବୁଥିବେ ଏ ପ୍ରଭୁ ସେ ଅବ୍ୟୟ ପଦରେ କିଭଳି ତେଣୁ ଅର୍ଜୁନ ନ ପଚାରିଲେ ମଧ୍ୟ ଭଗବାନ କହୁଛନ୍ତି ଯେ ନ ତଦ୍ଭାସେ ସୂର୍ଯ୍ୟ ନ ଶଶାଙ୍କୋ ନ ପାବକ ଯଦ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଙ୍ଗମ ହେ ଅର୍ଜୁନ ତୁମେ ଜାଣିବାକୁ ଚାହୁଁଛ ତ ଆମର ସେ ଧାମ ଯେଉଁ ଅବ୍ୟୟ ପଦ କିଭଳି ଯେଉଁଠି ସେଠି ସୂର୍ଯ୍ୟଚନ୍ଦ୍ର ନାହିଁ ଏ ଭୌତିକ ଜଗତ ଦ୍ୱନ୍ଦ୍ୱମୟ ଜଗତରେ ଏଠି ସୂର୍ଯ୍ୟଚନ୍ଦ୍ର ରହିଛି ଏଠି ଆଲୋକ ସୂର୍ଯ୍ୟର ସୂର୍ଯ୍ୟ ଅଛନ୍ତି ଦିନ ହେଉଛି ଆଲୋକ ଅଛି ସୂର୍ଯ୍ୟ ଅସ୍ତ ହେଇଗଲେ ଅନ୍ଧକାର ହେଇଯିବ ଆଉ ଆଲୁଅ ରହିବ ନାହିଁ ଏ ଦ୍ୱନ୍ଦ୍ୱମୟ ଜଗତ କିନ୍ତୁ ସିଏ ହେଉଛି ଦ୍ୱନ୍ଦ୍ୱର ଉର୍ଦ୍ଧ୍ୱରେ ତେଣୁ ସେଠି ଆଲୋ ସୂର୍ଯ୍ୟ ନାହିଁ କି ଚନ୍ଦ୍ର ନାହିଁ ନ ତଦ୍ଭାସ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ବା ଅଗ୍ନି ଇଲେକ୍ଟ୍ରିସିଟି ଯେଉଁ ରହିଛି ପାବକ ବା ଅଗ୍ନି ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟାକୁ ଇଲେକ୍ଟ୍ରିସିଟି ବୋଲି କହିଛନ୍ତି ବିଜୁଳି ବୋଲି କହିଛନ୍ତି ଆମର ଯଦି ବିଜୁଳି ଚାଲିଗଲା ଆମର ସବୁ କାମ ବନ୍ଦ ହେଇଗଲା ଆଉ କିଛି କାମ ହେଇପାରିବ ନାହିଁ ଅଧିକାଂଶ କାମ ବନ୍ଦ ହେଇଯାଉଛି କିନ୍ତୁ ସେଠି ସେସବୁ ଆବଶ୍ୟକତା ନାହିଁ ସେଠି ସ୍ୱୟଂ ଉଦ୍ଭାସିତ ସବୁକିଛି ନ ତଦ୍ଭାସ ଯଦି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ଗତ ନ ନିବର୍ତ୍ତନ୍ତି ଯେଉଁଠି ଗଲେ ଆମକୁ ଆଉ ଫେରିବାକୁ ପଡ଼ିବ ନାହିଁ ଏଠି ଯେଉଁ କ୍ରମମୁକ୍ତି ମାଧ୍ୟମରେ ଯେଉଁମାନେ ଅଗ୍ରସର ହୁଅନ୍ତି ଯେତେ ଉନ୍ନତର ଲୋକ ଗଲେ ମଧ୍ୟ ଯଦି ସେମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ବା ଯୋଗରେ ସିଦ୍ଧି ଲାଭ କଲେ ନାହିଁ ତାଙ୍କୁ ପୁଣି ଫେରିବାକୁ ପଡ଼ିବ ପୁଣି ସେମାନେ ମର୍ତ୍ତ୍ୟ ଲୋକକୁ ଆସିବେ ପୁଣି ଏଇ 84 ଲକ୍ଷ ଜନ୍ମ ପାର ହେବାକୁ ପଡ଼ିବ ତାଙ୍କୁ କିନ୍ତୁ ସେଠିକି ଥରେ ଗଲେ ଭଗବତ ଧାମକୁ ଥରେ ଗଲେ ଯଦ୍ଗତ୍ୱା ନ ନିବର୍ତ୍ତନ୍ତି ସେଠିକୁ ଆଉ ଫେରିବାକୁ ପଡ଼ିବ ନାହିଁ ତେଣୁ ତଦ୍ଧାମ ପରମଂ ମମ ତେଣୁ ସେଇ ଧାମ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଧାମ ସେ ହେଉଛି ଉନ୍ନତର ଧାମ ଏ ଭୌତିକ ଜଗତ ହେଉଛି ଭଗବାନ ନିଚତର ଧାମ ବା ନିଚତର ଶକ୍ତି ଏଠି ରହିଛି ତେଣୁ ଯେଉଁମାନେ କ୍ରମମୁକ୍ତି ପ୍ରତି ଆସକ୍ତ ନ ହୋଇକି ଯେଉଁମାନେ ସଦ୍ୟ ମୁକ୍ତି ଯାଇ ପାଇଁ ଚାହାନ୍ତି ସେମାନେ ଯେତେବେଳେ ଶରୀର ତ୍ୟାଗ କରନ୍ତି ସେମାନେ ଭଗବାନ ପାଖକୁ ଯାଆନ୍ତି ଅର୍ଜୁନ ପଚାରିଲେ ପ୍ରଭୁ କେମିତି ଜଣେ ଆପଣଙ୍କୁ ପ୍ରାପ୍ତ ହୋଇପାରିବେ ଆପଣଙ୍କ ପାଖକୁ ଯାଇପାରିବେ କେମିତି କେହି ଲିଙ୍ଗେଇ ତ୍ରିଗୁଣା ନେତାନ୍ ଅତୀତ ଭକ୍ତି ପ୍ରଭୁ କିମାଚାର କଥନ୍ତେ ଏତାନ୍ ତ୍ରିଗୁଣା ନତିବର୍ତ୍ତତେ ଏଇଟାକୁ ପଚାରୁଛନ୍ତି କେଉଁ ଅଧ୍ୟାୟରେ ଏଇଟା ହେଉଛି 14 ଅଧ୍ୟାୟରେ ପଚାରୁଛନ୍ତି କାରଣ 8ମ ଅଧ୍ୟାୟରେ ଭଗବାନ କହିଲେ ବିଭିନ୍ନ ପ୍ରକାର ଭୌତିକ ଜଗତରେ କେମିତି ପ୍ରଳୟ ସବୁ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନରେ ସୃଷ୍ଟି ହେଉଛି ବ୍ରହ୍ମାଙ୍କର ରାତି ହେଇଗଲେ ସବୁ ପ୍ରଳୟ ହେଉଛି ଦିନରେ ସୃଷ୍ଟି ହେଉଛି ରାତିରେ ପ୍ରଳୟ ହେଉଛି ଏଇଭଳି ଭାବରେ 8ମ ଅଧ୍ୟାୟରେ କହିଲେ ଏଇଭଳି ଭାବରେ ଶୁଣି ଅର୍ଜୁନଙ୍କ ପ୍ରଶ୍ନ ଆସିଲା ମନରେ 14 ଅଧ୍ୟାୟରେ ପ୍ରଭୁ ସମସ୍ତେ ତ ଏଇ ଭୌତିକ ଜଗତରେ ଯେଉଁ ରହିଛନ୍ତି ତ୍ରିଗୁଣ ଭିତରେ ରହିଛନ୍ତି ଏ ତ୍ରିଗୁଣ ଦ୍ୱାରା ସେମାନେ ଜନ୍ମ ମୃତ୍ୟୁ ଜରା ଭୋଗ କରୁଛନ୍ତି ଜରା ବ୍ୟାଧି ଦୁଃଖ ଭୋଗ କରୁଛନ୍ତି ଆଉ କେହି ଲିଙ୍ଗେ ତ୍ରିଗୁଣା ନେତା ନଚିତ ଭବତ ପ୍ରଭୁ ପ୍ରଭୁ କ'ଣ ଆମେ ଜାଣିବା ଯେ ପ୍ରକୃତରେ ଏ ବ୍ୟକ୍ତି ଏ ତ୍ରିଗୁଣକୁ ଅତିକ୍ରମ କରିଗଲେଣି କି କେଉଁ ଚିହ୍ନ କ'ଣ ଲକ୍ଷଣ କ'ଣ ତାଙ୍କର କେହି ଲିଙ୍ଗେଇ ତ୍ରିଗୁଣା ନେତା ନଚିତ ଭବତ ପ୍ରଭୁ କିମାଚାର କ'ଣ ସେମାନେ କରନ୍ତି କିମାଚାର କଥମ ଚେ ଏତାନ୍ କିଭଳି ଭାବରେ ତ୍ରିଗୁଣା ନତିବର୍ତ୍ତତେ ଏ ତ୍ରିଗୁଣକୁ କେମିତି ସେମାନେ ଅତିକ୍ରମ କରିପାରିବେ ଏବଂ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ହେ ଅର୍ଜୁନ, କେତୋଟି ଶ୍ଳୋକରେ ସେ ଉତ୍ତର ଦେଇଛନ୍ତି। ଅନ୍ତିମରେ କହିଲେ, ଭଗବାନ କହିଲେ ଯେ ମାଂଚ ଯୋଗ ବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଚୈତାନ ବ୍ରହ୍ମ ଭୂଜାୟ କଳ୍ପତେ। ଅର୍ଜୁନ, ମୋର ଯେଉଁମାନେ ଅବ୍ୟବିଚାରରେ ଆଉ କାହାର ଆଶ୍ରୟ ନ ନେଇ କେବଳ ମୋର ଆଶ୍ରୟରେ ଭକ୍ତି ଯୋଗରେ ମୋର ସେବା କରିବେ, ମାଂଚ ଯୋଗ ବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଚୈତାନ, ସେମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯିବେ, ସଗୁଣାନ ସମତି ଅତୀତ ହେଇଯିବେ। ଏ ତ୍ରିଗୁଣାନ, ଏ ଯେଉଁ ତ୍ରିଗୁଣ ରହିଛି ସତ୍ୟରଜତମ, ତ୍ରିଗୁଣରୁ ଉର୍ଦ୍ଧକୁ ସେମାନେ ପଳେଇବେ। ସଗୁଣାନ ସମତି ଚୈତାନ ବ୍ରହ୍ମ ଭୂୟ କଳ୍ପତେ, ସେମାନଙ୍କୁ ବ୍ରହ୍ମଭୂତ ବୋଲି କୁହାଯିବ। ସେମାନେ ଆଉ ଜୀବ ହେଇକି ରହିନାହାନ୍ତି, ସେ ଜୀବଭୂତ ହେଇକି ରହିନାହାନ୍ତି, ସେମାନେ ବ୍ରହ୍ମଭୂତ ହେଇଯାଇଛନ୍ତି, ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି। ନା ପ୍ରଭୁ, ବ୍ରହ୍ମଭୂତ ସ୍ତରକୁ ଗଲେ ବୋଲି କେମିତି ଜାଣିବା? ନା ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୌଚତି ନ କାଙ୍କ୍ଷତି ସମାନ ସର୍ବେଷୁ ଭୂତେଷୁ ମଦ ଭକ୍ତି ଲଭତି ପରାମ, ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ। ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି ଜଣେ ବୋଲି ତାର କ'ଣ ଲକ୍ଷଣ କ'ଣ? ନା ନ ଶୌଚତି ନ କାଙ୍କ୍ଷତି। ଆମର ଭୌତିକ ଜଗତରେ ସୂଚନା ଏବଂ ଆକାଂକ୍ଷା ରହିଛି। ଯେଉଁମାନେ ଜୀବଭୂତ ଜୀବଭୂତ ସ୍ତରରେ ଅଛନ୍ତି, ତ୍ରିଗୁଣ ଭିତରେ ଅଛନ୍ତି, ତାଙ୍କର ସୂଚନା ଏବଂ ଆକାଂକ୍ଷା ରହିଛି। ଯଦି କିଛି ଆମର ମୂଲ୍ୟବାନ ଜିନିଷ ଅଛି ଚାଲିଗଲା, ସେଥିପାଇଁ ଆମେ ସୂଚନା କରୁଛେ, ଏବଂ ଯଦି କିଛି ମୂଲ୍ୟବାନ ଜିନିଷ ପାଇବାକୁ ଅଛି ସେଥିପାଇଁ ଆମେ ଆକାଂକ୍ଷା କରୁଛେ। ତେଣୁ ଏଇ ସମସ୍ତ ଯେଉଁମାନେ ବଦ୍ଧ ଜୀବ ତ୍ରିଗୁଣ ଭିତରେ ଅଛନ୍ତି, ତାଙ୍କ ଲକ୍ଷଣ ହେଉଛି ଏଇଟା, ମୁଁ କେମିତି ଏଇଟା ପାଇବି, ସୂଚନା ଏବଂ ଆକାଂକ୍ଷା ରହିଛି। ଆମର ବିଭିନ୍ନ ଆଚାର୍ଯ୍ୟମାନେ କହନ୍ତି, ଜଣଙ୍କର ଯେତେବେଳେ କିଛି ଗାଡ଼ି ନାହିଁ ସେତେବେଳେ ସେ ଭାବେ ମୋର ଗୋଟେ ସାଇକେଲଟେ ହୁଅନ୍ତା କି ମୁଁ ଏଠିକି ଯାଇପାରନ୍ତି। ତେଣୁ ସାଇକେଲଟେ ଭଗବାନ ଠିକ ଅଛି, ତଥା ଆସ୍ତି କରିଦେଲେ ହଉ ସାଇକେଲଟେ ନିଅ, ସାଇକେଲଟେ ମିଳିଲା। ସାଇକେଲ ଚାଲିଲା ପରେ ନା ନା ସାଇକେଲଟା ବହୁତ କଷ୍ଟ ହେଉଛି, ଯଦି ମୋଟରସାଇକେଲଟେ ହୁଅନ୍ତା ତାହେଲେ ଆମେ ଚାହୁଁ। ଆଉ ଭଗବାନଙ୍କ ଠିକ ଅଛି, ତଥା ଆସ୍ତି ମୋଟରସାଇକେଲଟେ ନିଅନ୍ତୁ। ମୋଟରସାଇକେଲ ପାଇଲେ, ମୋଟରସାଇକେଲ ଚଲେଇଲେ, ଦେଖିଲେ ମୋଟରସାଇକେଲ ମଧ୍ୟ ଆହୁରି ବହୁତ ଉନ୍ନତ ଯାନ ସବୁ ଅଛି, କାର୍ ଇତ୍ୟାଦି ସବୁ ରହିଛି। ଯେଉଁଠି ବର୍ଷା ମୋଟରସାଇକେଲ ଗଲେ, ଖରା ବର୍ଷା ଏସବୁ ରହିଛି, ଆଉ ମୋଟରସାଇକେଲ ଗୋଟେ କାର୍ଟେ ହେଇଗଲେ ଆଉ ସେସବୁ କିଛି ରହିବନି, ଆନନ୍ଦ ରହିବେ। ଭଗବାନ କହିଲେ ଠିକ ଅଛି, ଗୋଟେ କାର୍ ନିଅ। ତେଣୁ କାର୍ଟେ ପାଇଲା ପରେ କାର୍ରେ ବହୁତ ଆନନ୍ଦ ପ୍ରାପ୍ତ ହେଲେ, ତାପରେ କହିଲେ ନା ନା ଇଏ ଛୋଟିଆ କାର୍ଟେ ହବନି, ବଡ଼ ବଡ଼ କାର୍ ଦରକାର। ଏଇଭଳି ଭାବରେ ଜୟ ଶ୍ରୀ ରାଧା ମଦନ ଯୋଗୀ। ତେଣୁ ଏଇଭଳି ଭାବରେ ଆକାଂକ୍ଷା ବଢି ବଢିକା ଚାଲୁଛି ଭୌତିକ ଜଗତରେ, ଏଇଭଳି ରହିଛି ସୂଚନା ଆକାଂକ୍ଷା ଜୀବଭୂତ ସ୍ତରର ବ୍ୟକ୍ତିଙ୍କର ଲକ୍ଷଣ। କିନ୍ତୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି, ତାଙ୍କର ଯଦି କିଛି ଚାଲିଗଲା ନଷ୍ଟ ହେଇଗଲା ସେଥିପାଇଁ ସେମାନେ ଦୁଃଖ କରନ୍ତି ନାହିଁ, ଆଉ କିଛି ନାହିଁ ସେଥିପାଇଁ ସେମାନେ ଆକାଂକ୍ଷା କରନ୍ତି ନାହିଁ। ସେମାନେ ସବୁବେଳେ ଭଗବାନ ଯାହା ଦେଇଛନ୍ତି ସେଥିରେ ସେମାନେ ସନ୍ତୁଷ୍ଟ ରହିଛନ୍ତି, ରହିଥାନ୍ତି। ସେମାନେ ଯେଉଁମାନେ ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଏହି ସ୍ତରରେ ରହିଛନ୍ତି, ସେମାନେ କୌଣସି ସୂଚନା ଏବଂ ଆକାଂକ୍ଷା ନଥାଏ ତାଙ୍କର। ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସ୍ୱାମୀ ମହାରାଜଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସିଏ ତାଙ୍କର ଗୃହ ସଂସାର ତ୍ୟାଗ କରିକି ଆସିଲେ 1974 ମସିହାରେ, କୁଜଙ୍ଗ ହାଇସ୍କୁଲରେ ସେ ଥିଲେ, ଟିଚର ଥିଲେ। ସେ ସମୟରେ ସେ ତାଙ୍କର ସଂସାର ତ୍ୟାଗ କରି ଗଲେ, ଗୁରୁଙ୍କର ଅନ୍ୱେଷଣ ଯାଇଥିଲେ, ବହୁତ ସ୍ଥାନ ସବୁ ବୁଲିଲେ, ଯେଉଁ ସ୍ଥାନକୁ ଯାଆନ୍ତି, ବିଶେଷ ଭାବରେ ଉତ୍ତରକୁ ଯାଇକି ହିମାଳୟ ପର୍ଯ୍ୟନ୍ତ ଯାଇଛନ୍ତି, ସେ ଯେଉଁ ସ୍ଥାନକୁ ଯାଆନ୍ତି ସେଠି ଯେଉଁ ବିଭିନ୍ନ ଆଶ୍ରମକୁ ଯାଆନ୍ତି ସେମାନେ କହନ୍ତି ତୁମେ ଯୋଗ କର, ତୁମେ ଧ୍ୟାନ କର, ଏଇଭଳି ଭାବରେ କହନ୍ତି। କିନ୍ତୁ ମହାରାଜ କହନ୍ତି ଯେ ଏ କଳିଯୁଗର ଯେଉଁ ଯୁଗ ଧର୍ମ ସେ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଆଉ ଆପଣ କ'ଣ ଏଇଟା କହୁଛନ୍ତି? ତେଣୁ ସେ ତାଙ୍କୁ ବିଦାୟ କରିଦିଅନ୍ତି। ଏଇଭଳି ଭାବରେ ବହୁତ ବର୍ଷ ବୁଲିଲେ, ହିମାଳୟ ପର୍ଯ୍ୟନ୍ତ ଗଲେ, ହିମାଳୟରେ ମଧ୍ୟ ରହିଥିଲେ କିଛି ବର୍ଷ, ଏବଂ ତାପରେ ସେ ଫେରିଲେ, ଫେରିକି ବୃନ୍ଦାବନରେ ଯେତେବେଳେ ଆସି ପହଞ୍ଚିଲେ, ସେତେବେଳେ ବୃନ୍ଦାବନ ଯେଉଁ ଆମର ରହିଛି ଇସ୍କନ ରହିଛି, ସେଇଠି ପ୍ରଭୁପାଦ ମହାରାଜଙ୍କ ସହ ତାଙ୍କୁ ଦେଖା ହେଲା। ତେଣୁ ପ୍ରଭୁପାଦ ମହାରାଜ ପ୍ରଥମ ଦେଖାରେ ତାଙ୍କୁ କହିଲେ ଯେ ତୁମେ ହାଭ୍ ୟୁ ଟେକେନ୍ ସନ୍ନ୍ୟାସ, ତୁମେ ସନ୍ନ୍ୟାସ ନେଇଛ କି? ତେଣୁ ମହାରାଜ କହିଲେ ଯେ ନା ନା, ଆଇ ଆମ୍ ନଟ୍ ଟେକ୍, ମୁଁ ସନ୍ନ୍ୟାସ ନେଇ ନାହିଁ। ପ୍ରଭୁପାଦ ମହାରାଜ କହିଲେ ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ, ମୁଁ ତୁମକୁ ସନ୍ନ୍ୟାସ ଦେବି। ପ୍ରଥମ ଦେଖାରେ କିଛି କଥାବାର୍ତ୍ତା ବିଶେଷ ନାହିଁ, ସେ ପ୍ରଥମ ଦେଖାରେ ସେ ତାଙ୍କୁ କହିଦେଲେ ମୁଁ ତୁମକୁ ସନ୍ନ୍ୟାସ ଦେବି। ତେଣୁ ଏଇଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରା ରହିଛି। ତେଣୁ ସେଇ ମହାରାଜ ଗୌରବନ୍ଧୁ ମହାରାଜ ଯେତେବେଳେ ମନ୍ଦିରରେ ଥିଲେ, ଭୁବନେଶ୍ୱରରେ ଆସି ରହିଲେ, ଭୁବନେଶ୍ୱର ଦାୟିତ୍ୱ ନେଲେ, ଏ ଭୁବନେଶ୍ୱର ଆଜି ଯେଉଁ ଯାହା ଆମେ ଦେଖୁଛେ, ସେ ତାଙ୍କରି ଉଦ୍ୟମରେ ହିଁ ସବୁ ସମ୍ଭବ ହେଇପାରିଛି। ତେଣୁ ଥରେ ତାଙ୍କୁ ସମ୍ବାଦ ମିଳିଲା ଯେ ତାଙ୍କର ପୁତ୍ର ଜଣେ ମୃତ୍ୟୁବରଣ କରିଛନ୍ତି, ତେଣୁ ସେ ତାଙ୍କର କୌଣସି ସୂଚନା ଆସିଲା ନାହିଁ, ତାଙ୍କର ପୁତ୍ର ମୃତ୍ୟୁବରଣ କରିଛି ସେ ସୂଚନା କରୁନାହାନ୍ତି। ସେ କହିଲେ ମୋର ତ ସବୁ ପୁତ୍ରମାନେ ଅଛନ୍ତି, ଗୋଟେ ପୁତ୍ର ଚାଲିଗଲେ କ'ଣ ହେଲା? ଏଇଭଳି ଭାବରେ ଆମେ ଦେଖିବା ଯେତେବେଳେ ମହାପ୍ରଭୁ ମଧ୍ୟ ଯେତେବେଳେ ସଂକୀର୍ତ୍ତନ କରୁଥିଲେ ପ୍ରଥମେ ଯେତେବେଳେ ଯାଇକିରି କଟୁଆରେ ନାହିଁ କଟୁଆ ନାହିଁ ସେ ଯେଉଁ ପ୍ରୟାଗରେ ଯାଇକିରି ତାଙ୍କର ଗୁରୁ ନେଲେ ଈଶ୍ୱରପୁରଙ୍କ ଠାରୁ ଦୀକ୍ଷା ଗ୍ରହଣ କଲେ ତେଣୁ ସେତେବେଳେ ଆସି ନଦିଆ ନବଦୀକୁ ଆସି ସେ ଯେଉଁ ଶ୍ରୀବାସ ପଣ୍ଡିତଙ୍କର ଗୃହରେ କବାଟ ଦେଇକରି ସେ କୀର୍ତ୍ତନ କରୁଥିଲେ ରାତିରେ ତେଣୁ ଗୋଟେ ଥର ଏଇଭଳି ଭାବରେ କୀର୍ତ୍ତନ କରୁଥିଲା ବେଳେ ଶ୍ରୀବାସ ପଣ୍ଡିତଙ୍କର ପୁତ୍ର ମୃତ୍ୟୁବରଣ କଲେ ତେଣୁ ଶ୍ରୀବାସ ପଣ୍ଡିତଙ୍କର ପତ୍ନୀ ମାଳିନୀ ଦେବୀ ସେ ବହୁତ ମନ ଦୁଃଖ କରି କନ୍ଦନ କରୁଛନ୍ତି ତେଣୁ ଶ୍ରୀବାସ ଠାକୁର ଯେତେବେଳେ ଜାଣିଲେ ତାଙ୍କର ପୁତ୍ର ମୃତ୍ୟୁବରଣ ହେଇଯାଇଛନ୍ତି ତେଣୁ ସିଏ ତାଙ୍କର ପତ୍ନୀଙ୍କୁ କହୁଛନ୍ତି ତୁମେ କ୍ରନ୍ଦନ କର ନା ଇଏ ହେଉଛି ଶ୍ରେଷ୍ଠ ମୃତ୍ୟୁ ସମସ୍ତେ ତ ମୃତ୍ୟୁବରଣ କରିବେ ଯାହା ତ ସେଇ ଦିବ ମୃତ୍ୟୁ ଜଣେ ଜନ୍ମ ଗ୍ରହଣ କରିଛି ମାନେ ଜଣେ ମୃତ୍ୟୁବରଣ କରିବ କିନ୍ତୁ ଶ୍ରେଷ୍ଠ ମୃତ୍ୟୁ କେଉଁଟା ନା ଯଦି ଜଣେ ମୃତ୍ୟୁ ସମୟରେ ଜଙ୍ଗଜଙ୍ଗ ବାଦ ଅନ୍ତକାଳେ ଯେ ମାମେବ ସ୍ମରଣ ମୁକ୍ତା କଳେବରମ୍ ଯହ ପ୍ରୟାତି ସମଦ୍ଭାବଂ ଯାହା ଦିନାସ୍ତତ୍ର ସଂଶୟ ଅନ୍ତକାଳରେ ଯଦି ଭଗବାନଙ୍କୁ ସ୍ମରଣ କରିପାରିଲା ତାହେଲେ ସେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ଧାଉଁ ଯିବ ଏଥିରେ କୌଣସି ସନ୍ଦେହ ନାହିଁ ତେଣୁ ଏଠି ନାମ କୀର୍ତ୍ତନ ଚାଲିଛି ସ୍ୱୟଂ ଭଗବାନ ଏଠି ଉପସ୍ଥିତ ଅଛନ୍ତି ସେଇ ସମୟରେ ସେ ମୃତ୍ୟୁବରଣ କରିଥିଲେ ଏଠି ବହୁତ ଶ୍ରେଷ୍ଠ ମୃତ୍ୟୁ ଯଦି ଚିନ୍ତା କରିବାର କିଛି ନାହିଁ କ୍ରନ୍ଦନ କରିବାର ଦରକାର ନାହିଁ ଏଇଭଳି ଭାବରେ କହି ତାଙ୍କୁ ବୁଝେଇ ମାଳିନୀ ଦେବୀ କୌଣସି ମତେ କୌଣସି ପ୍ରକାରେ ନିଜର ଶୋକକୁ ସମ୍ବରଣ କଲେ କିନ୍ତୁ ସେ ଶ୍ରୀବାସ ପଣ୍ଡିତଙ୍କର କୌଣସି ଶୋକ ନାହିଁ କାରଣ ସେ ଭଗବାନଙ୍କର ସେବାରେ ନିତ୍ୟ ରହିଛନ୍ତି ଯେଉଁମାନେ ଉନ୍ନତ ସ୍ତରରୁ ଗଲେଣି ସେମାନଙ୍କୁ ସୂଚନା ନଥାଏ କିନ୍ତୁ ତଥାପି ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରୁଛନ୍ତି ସେ କହୁଛନ୍ତି ଆଉ କୀର୍ତ୍ତନ କାହିଁ ଆନନ୍ଦ ଆସୁନି କ'ଣ ହେଇଛି କ'ଣ ଅସୁବିଧା ଗୋଟେ ହେଇଛି ତେଣୁ ଅନ୍ୟ ଭକ୍ତମାନେ କହିଲେ ପ୍ରଭୁ ଶ୍ରୀବାସ ପଣ୍ଡିତଙ୍କ ପୁତ୍ର ମୃତ୍ୟୁବରଣ କରିଛି ତେଣୁ ସେ କହିଲେ ଶ୍ରୀବାସ ପଣ୍ଡିତ ତୁମେ ମୋତେ କାହିଁ ଖବର ଦେଲନି ତେଣୁ ଯାଇ ସିଏ ପୁଣି ତାଙ୍କୁ ଜୀବନଦାନ ଦେଇଛନ୍ତି ସେ ଜୀବନ ପ୍ରାପ୍ତ ହେଇଛନ୍ତି ଏବଂ ଜୀବନ ପ୍ରାପ୍ତ ହେଇକରି ସେ କହୁଛନ୍ତି ଯେ ମହାପ୍ରଭୁ କହିଲେ ତୁମର ପିତାଙ୍କୁ ଛାଡ଼ି ତୁମେ କୁଆଡ଼େ ଯାଉଛ ତେଣୁ ସିଏ କହୁଛନ୍ତି ଏ ପ୍ରଭୁ ଆପଣଙ୍କର ଇଚ୍ଛା ଅନୁସାରେ ମୋର ଗତି ଚାଲିଛି ମୋର ପ୍ରତି ଜନ୍ମରେ ମୋର ଅନେକ ପିତାମାତା ଅଛନ୍ତି କେଉଁ ପିତାମାତା ମୋର ଏଇଭଳି ଭାବରେ ସେ ତାଙ୍କୁ ଜ୍ଞାନ ଉପଦେଶ ଦେଇଛନ୍ତି ତେଣୁ ପ୍ରକୃତରେ ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି ସେମାନଙ୍କର କୌଣସି ସୂଚନା ଏବଂ ଆକାଂକ୍ଷା ନଥାଏ ତେଣୁ ଅର୍ଜୁନ ଯେଉଁ କହିଲେ ଯେ କେମିତି ଜଣେ ଯାଇପାରେ ନା ମାଂଚ ଯୋଗ ବ୍ୟବଚାରିଣ ଭକ୍ତି ଯୋଗେନ ସେ ମୋତେ ସଗୁଣାନ ସମତି ତା ବ୍ରହ୍ମ ଭୂୟା କଳ୍ପତି ସେମାନେ ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି ବୁଝିବାକୁ ପଡ଼ିବ ତେଣୁ ବ୍ରହ୍ମ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହୁଛନ୍ତି ପୁଣି ଥରେ ଏ ବ୍ରହ୍ମଭୂତ ସ୍ତରର ଲକ୍ଷଣ କହୁଛନ୍ତି ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୌଚନ୍ତି ନ କାଙ୍କ୍ଷତି ସମସ୍ତ ସର୍ବେଶୁ ଭୂତେଷୁ ସମସ୍ତ ପ୍ରତି ସେ ସମାନ ରହିବେ ସମସ୍ତ ସର୍ବେଶୁ ଭୂତେଷୁ ଭଗବାନ ଯେଭଳି ଭାବରେ ସମସ୍ତ ପ୍ରତି ସମାନ ରହିଛନ୍ତି ସେଭଳି ଭାବରେ ଭଗବାନଙ୍କ ଯେଉଁ ଭକ୍ତ ଯେମାନେ ବ୍ରହ୍ମଭୂତ ସ୍ତରରୁ ଗଲେଣି ସେମାନେ ସମସ୍ତ ପ୍ରତି ସମାନ ବ୍ୟବହାର କରିବେ ତାଙ୍କର କିଏ ମିତ୍ର ନଥାନ୍ତି କିଏ ଶତ୍ରୁ ନଥାନ୍ତି କାରଣ ଆମର ମିତ୍ର ଶତ୍ରୁ ଏ ଯେଉଁ ଭାବ ଆସୁଛି ଏ ଶରୀର ସମ୍ବନ୍ଧରେ ଚିନ୍ତାଟି ଆସୁଛି ଏସବୁ ଚିନ୍ତାଟି ଆସୁଛି ଆତ୍ମା ସମ୍ବନ୍ଧରେ ଚିନ୍ତା କଲେ ଏସବୁ ଚିନ୍ତା ଆସିବ ନାହିଁ ଇଏ ମୋର ମିତ୍ର ଇଏ ମୋର ଶତ୍ରୁ ଏ ଚିନ୍ତା ଆସିବ ନାହିଁ ତେଣୁ ଯେଉଁମାନେ ବ୍ରହ୍ମପୁତ୍ର ସ୍ତରରୁ ଗଲେଣି ସେମାନେ ସମସ୍ତ ପ୍ରତି ସମାନ ବ୍ୟବହାର କରୁଛନ୍ତି ସମାଜ ସର୍ବେଶୁ ଭୂତେଷୁ ଏ ସମାନ ବ୍ୟବହାର କରିବାଟା ଏତେ ସହଜ ନୁହଁ ଯେତେବେଳେ ଅର୍ଜୁନଙ୍କୁ ଭଗବାନ ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ କହୁଛନ୍ତି ଏ ଧ୍ୟାନ ଯୋଗରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୁଅନ୍ତି ସେମାନେ ଏ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି ଆତ୍ମପମିନେ ସର୍ବତ୍ର ସମଂ ପଶ୍ୟତି ଯୋ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସହଯୋଗୀ ପରମ ମତ ଭଗବାନ ଧ୍ୟାନ ବିଷୟରେ ଯେତେବେଳେ କହୁଛନ୍ତି ଧ୍ୟାନର ଅନ୍ତିମ ସ୍ତର ଜଣେ ଯେତେବେଳେ ଆସିବ ସେତେବେଳେ ଆତ୍ମପମିନ ସର୍ବତ୍ର ଆମେ ନିଜକୁ ଯେଉଁଭଳି ଭାବରେ ଚିନ୍ତା କରୁଛେ ନିଜ ଶରୀର ବିଷୟରେ ଯେଉଁଭଳି ଭାବରେ ଚିନ୍ତା କରୁଛେ ସେଇଭଳି ଭାବରେ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଆତ୍ମପମିନ ସର୍ବତ୍ର ସମାନ ପଶ୍ୟତି ଯୋ ଅର୍ଜୁନ ଏଇଭଳି ଭାବରେ ସମାନ ଭାବରେ ଯେଉଁମାନେ ଦେଖନ୍ତି ହେ ଅର୍ଜୁନ ସମାନ ପଶ୍ୟତି ଯୋ ସୁଖଂ ବା ଯଦି ବା ଦୁଃଖଂ ଆମର ଯେମିତି ସୁଖ ଆମେ ଯେମିତି ଆନନ୍ଦ ପ୍ରାପ୍ତ ହେଉଛେ ସେଭଳି ଭାବରେ ଅନ୍ୟର ସୁଖରେ ମଧ୍ୟ ସେମାନେ ଆନନ୍ଦ ଆମେ ତାଙ୍କ ଆନନ୍ଦ ପ୍ରାପ୍ତ ହେବା ଆମର ଯେମିତି ଦୁଃଖରେ ଆମେ ଦୁଃଖ ଦୁଃଖିତ ହେଉଛେ ଅନ୍ୟମାନଙ୍କର ଦୁଃଖରେ ମଧ୍ୟ ସେଇଭଳି ଭାବେ ଦୁଃଖିତ ହେବା ତେଣୁ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ହେ ଅର୍ଜୁନ ଆତ୍ମପମିନେ ସର୍ବତ୍ର ସମଂ ପଶ୍ୟନ୍ତି ଯୋ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସହଯୋଗୀ ପରମ ମତ ଇଏ ହେଉଛି ଶ୍ରେଷ୍ଠ ଯୋଗୀ ତେଣୁ ଏକଥା ଶୁଣି ଅର୍ଜୁନ କହିଲେ ପ୍ରଭୁ ଏଟା ତ ଅସମ୍ଭବ ଦିନେ ଦୁଇ ଦିନ ଯୋଗ ହୁଏ ତ ଏଇଭଳି ଭାବରେ ଜଣେ ଆଚରଣ କରିପାରିବ କିନ୍ତୁ ସବୁବେଳେ ତ କରିପାରିବ ନାହିଁ ଯୋୟମ୍ ଯୋଗ ତୟା ପ୍ରକ୍ତ ସାମ୍ୟନ ମଧୁସୂଦନ ଏତଶ୍ୟାମ ନ ପଶ୍ୟାମି ଚଞ୍ଚଳ ସ୍ଥାତ ସିଂ ଶିରମ୍ ଏ ପ୍ରଭୁ ଆପଣ ଯେଉଁ ଯୋଗ କଥା କହୁଛନ୍ତି ଆତ୍ମପ୍ରମେୟ ନିଜ ଭଳି ଅନ୍ୟମାନଙ୍କୁ ସମସ୍ତଙ୍କୁ ବ୍ୟବହାର କରିବା, ଆମ ନିଜ ପିଲାଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛେ ଅନ୍ୟ ପିଲାଙ୍କୁ ସେଭଳି ବ୍ୟବହାର କରିବା, ଏଇଟା ତ ସବୁବେଳେ ସମ୍ଭବ ନୁହଁ। ଯୋୟଂ ଯୋଗ ତ୍ୱାପ୍ରତ ସାମେନ ମଧୁସୂଦନ, ହେ ପ୍ରଭୁ ଆପଣ ଯେଉଁ କହିଲେ ସମ୍ୟକ କଥା କହିଲେ ଏ ମଧୁସୂଦନ, ଏତସ୍ୟାହଂ ନ ପଶ୍ୟାମି, ମୁଁ ଏଇଟାକୁ ଦେଖିପାରୁ ନାହିଁ। ଚଞ୍ଚଳ ସ୍ଥିତି ସ୍ଥିରମ୍, ମୋର ଏଇ ଚଞ୍ଚଳ ଅବସ୍ଥା ଅଛି ବର୍ତ୍ତମାନ, ମନଟା ମୋର ଚଞ୍ଚଳ ରହିଛି, ତେଣୁ ମୁଁ ଏଇଟାକୁ ଚିନ୍ତା କରିପାରୁ ନାହିଁ। ଚଞ୍ଚଳ ହିଁ ମନ କୃଷ୍ଣ ପ୍ରମାଦି ବଳବତ୍ ଦୃଢ଼ ତସ୍ୟାହଂ ନିଘଂ ମନି ବାୟୁରିବ ସୁଦୁଷ୍କରମ୍। ଏ ମନକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ, ତେଣୁ ମନକୁ ଯିଏ ନିୟନ୍ତ୍ରଣ କରିନାହିଁ ସେ କେମିତି ସମସ୍ତଙ୍କୁ ସମାନ ଭାବରେ ଦେଖିପାରିବ। ତେଣୁ ଭଗବାନ କହିଲେ, ହେ ଅର୍ଜୁନ, ଯଦିଓ ତୁମେ କହୁଛ ଯେ ମନକୁ ଯେଉଁ ଚଞ୍ଚଳ ମନକୁ ନିୟନ୍ତ୍ରଣ କରିବା କଷ୍ଟ, ସେଇଟା ନିଶ୍ଚିନ୍ତ ଭାବରେ ସତ କଥା। ଅସଂଶୟ ମହାବାହ ମନ ଦୁର୍ନିଗ୍ରହ ଚଳମ୍, ହେ ମହାବାହ ତୁମର ବହୁତ ଶକ୍ତି ଅଛି, ଏଥିରେ କୌଣସି ସନ୍ଦେହ ନାହିଁ, ମନକୁ ନିଗ୍ରହ କରିବା ବହୁତ କଷ୍ଟ। ଅସଂଶୟ ମହାବାହ ମନ ଦୁର୍ନିଗ୍ରହ ଚଳମ୍, କିନ୍ତୁ ଅଭ୍ୟାସ ନୁ କମତେୟ ବୈରାଗ୍ୟ ନ ଚ ବୃହତ୍। ଯଦି ଅଭ୍ୟାସ ଜଣେ କରିବ ତାହେଲେ ସେ ଏଇ ସ୍ତରକୁ ଆସି ବୈରାଗ୍ୟ ସ୍ତରକୁ ଆସିପାରିବ। ତେଣୁ ଏଇଭଳି ଭାବରେ ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେଉଁମାନେ ନିର୍ମାଣ ମୋହା ଜିତସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମ ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଛନ୍ତି ମୂଢ଼ା ପଦ୍ମ ବ୍ୟବତତ୍ ନ ତତ୍ ଭାସତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯତ୍କୃତ ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣଙ୍କର ସମସ୍ତେ ତ ଆପଣଙ୍କର ନିଜ ଲୋକ, ତାହେଲେ କାହିଁକି ସେମାନେ ଏଇ କଷ୍ଟ ଭୋଗ କରୁଛନ୍ତି, କାହିଁକି ଏ ବହୁତ ଜଗତରେ ରହିକି ଏତେ ଦୁଃଖ କଷ୍ଟ ଭୋଗ କରୁଛନ୍ତି? ନା ଅର୍ଜୁନ, ମମିମାଂସ ଜୀବ ଲୋକେ ଜୀବଭୂତ ସନାତନ ମନଃଷ୍ଠା ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରିଛନ୍ତି। ଅର୍ଜୁନ, ଯଦିଓ ସମସ୍ତେ ଯେତେ ଜୀବ ଅଛନ୍ତି ସମସ୍ତେ ମୋର ଅଂଶ, ମମିମାଂସ ଜୀବ ଲୋକେ, ଯେ ଖାଲି ଯେ ଏବେ ହେଇଛନ୍ତି ତା ନୁହଁ, ସବୁବେଳେ ପାଇଁ ରହିଛନ୍ତି, ସର୍ବ ସନାତନ ସବୁବେଳେ ପାଇଁ ସେମାନେ ମୋର ଅଂଶ। ମମିମାଂସ ଜୀବ ଲୋକେ ଜୀବଭୂତ ସନାତନ ଜୀବ ଜୀବମାନେ ଯେଉଁମାନେ ଅଛନ୍ତି ସେମାନେ ସବୁ ମୋର ଅଂଶ, କିନ୍ତୁ ମନଃଷ୍ଠାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରିଛନ୍ତି। ମନଃ ତାଙ୍କର ଯେଉଁ ମନ ରହିଛି, ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଯେଉଁ ବିଶେଷ ଭାବରେ ଜ୍ଞାନେନ୍ଦ୍ରିୟମାନେ ରହିଛନ୍ତି, ଚକ୍ଷୁ ଆଉ କର୍ଣ୍ଣ ନାସିକା ଇତ୍ୟାଦି ଏ ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି ଜ୍ଞାନେନ୍ଦ୍ରିୟ, ଆଙ୍କ ଭିତରେ ମନ ଯେଉଁ ରହିଛି ଏ ଷଷ୍ଠ ଇନ୍ଦ୍ରିୟ, ମନଃଷ୍ଠାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରିଛନ୍ତି। ଏ ମନର ଅପବ୍ୟବହାର କରି ଏ ମନକୁ ନିଜର ଅଧୀନ ନ ରଖିଥିବା ହେତୁ ସେମାନେ ଏଇ ବର୍ତ୍ତମାନ ଭୌତିକ ଜଗତରେ କରିଛନ୍ତି ବା ଦୁଃଖ କଷ୍ଟ ଭୋଗ କରୁଛନ୍ତି, ରାତ୍ରିରେ ପୁଣି ମୃତ୍ୟୁବରଣ କରୁଛନ୍ତି, ପୁଣି ବ୍ରହ୍ମାଙ୍କର ଦିବସରେ ପୁଣି ସୃଷ୍ଟି ହେଉଛନ୍ତି। ଏଇଭଳି ଭାବେ ଶ୍ରୋତ୍ରଂ ଚକ୍ଷୁ ସ୍ପର୍ଶନଂ ଚ ରସନଂ ଗ୍ରହଣଂ ଏବ ଚ ଅଧିଷ୍ଠା ଅଧିଷ୍ଠା। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଶ୍ରୋତ୍ରଂ ଶ୍ରବଣ ଇନ୍ଦ୍ରିୟ ତାଙ୍କର ରହିଛି, ସେ ଶ୍ରବଣ କରିବା ପାଇଁ ଚାହୁଁଛନ୍ତି, କେଉଁଠି ଭଲ ସଙ୍ଗୀତ ରହିଛି ଏଇଟା ଶୁଣିବା ପାଇଁ ଚାହୁଁଛନ୍ତି। ଶ୍ରୋତ୍ରଂ ଚକ୍ଷୁ ଇନ୍ଦ୍ରିୟ ଗୋଟେ ଦିଆଯାଇଛି, ଏ ଜ୍ଞାନେନ୍ଦ୍ରିୟ, ଏ ଜ୍ଞାନେନ୍ଦ୍ରିୟ ଦ୍ୱାରା ସେମାନେ ଚାହୁଁଛନ୍ତି କେଉଁଠି ସୁନ୍ଦର ରୂପ ରହିଛି ଦେଖିବା ପାଇଁ ଚାହୁଁଛନ୍ତି। ଶ୍ରୋତ୍ରଂ ଚକ୍ଷୁ ସ୍ପର୍ଶନଂ ଚ, ଏ ଯେଉଁ ସ୍ପର୍ଶ ରହିଛି ଇନ୍ଦ୍ରିୟ ରହିଛି, ଏ ସ୍ପର୍ଶ କରିବା ପାଇଁ ସେମାନେ ଚାହୁଁଛନ୍ତି, ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ରସନଂ ଜୁହା ଯେଉଁ ରହିଛି, ରସନା ରହିଛି, ଏ ରସନାରେ ବିଭିନ୍ନ ପ୍ରକାର ଖାଦ୍ୟ ବା ପାନୀୟ ରହିଛି, ବିଭିନ୍ନ ପ୍ରକାର ମାଛ ମାଂସଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରୁଛନ୍ତି। ଶ୍ରୋତ୍ରଂ ଚକ୍ଷୁ ସ୍ପର୍ଶନଂ ରସନଂ ଘ୍ରାଣ ବେଚ, ଘ୍ରାଣ ଯେଉଁ ନାସିକା ରହିଛି ଆଦ୍ୱାରା ସେମାନେ ଆଘ୍ରାଣ କରୁଛନ୍ତି, ସୁନ୍ଦର ଯେଉଁ ସ୍ମେଲ ବା ରହୁଛନ୍ତି ସେଟାକୁ ଶୁଙ୍ଘୁଛନ୍ତି, ବହୁତ ସୁନ୍ଦର ଯେଉଁ ସେଣ୍ଟ ଫେଣ୍ଟ ଆଜିକାଲି କେତେ ପ୍ରକାର ସେଣ୍ଟ ସବୁ ବାହାରିଲାଣି। ତେଣୁ ଏସବୁ ଯେଉଁମାନେ କରନ୍ତି, ଶ୍ରୋତ୍ରଂ ଚକ୍ଷୁ ସ୍ପର୍ଶନଂ ଚ ରସନଂ ଘ୍ରାଣ ଅଧିଷ୍ଠାୟ ମନସ୍ଥାୟ ବିଷୟ ପୁନଃସେବତେ, ମନକୁ ଏଇମାନଙ୍କ ସହିତ ରଖି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ରଖି ସେ ବିଷୟକୁ ଉପଭୋଗ କରୁଛନ୍ତି, ବିଷୟ ପୁନଃସେବତେ। ତେଣୁ ଉତ୍କ୍ରାମତଂ ସ୍ଥିତଂ ଭାବି ଭୁଞ୍ଜାନମ୍ ବା ଗୁଣାନିତମ୍ ବିମୁଢ଼ା ନାନ ପଶ୍ୟନ୍ତି ପଶ୍ୟନ୍ତି ଗାନ ଚକୁଷା। ଉତ୍କ୍ରାମ ଏହିସବୁ କେମିତି ଏଥିରୁ ସେମାନେ ମୁକ୍ତ ହେଇପାରିବେ, ସେଇଟା ଯେଉଁମାନେ ବିମୁଢ଼ ଏବଂ ମୂର୍ଖ ବ୍ୟକ୍ତି ସେମାନେ ଦେଖିପାରନ୍ତି ନାହିଁ, କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ପଶ୍ୟନ୍ତି ଜ୍ଞାନ ଚକୁଷା। ଭୁଞ୍ଜାନମ୍ ବା ଗୁଣାନିତ ଯେଉଁ ଗୁଣ ଯେଉଁ ସତରଜ ତ୍ରିଗୁଣ ରହିଛି ଏଇଟାକୁ ସେମାନେ ଭୁଞ୍ଜ ବା ଭୋଗ ଉପଭୋଗ କରୁଛନ୍ତି। ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଜାଣିପାରନ୍ତି ନାହିଁ କେମିତି ସେମାନେ ଏଥିରୁ ଉଦ୍ଧାର ପାଇବେ, କିନ୍ତୁ ଯେଉଁମାନେ ଜ୍ଞାନ ଚକ୍ଷୁଷ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ଏଥିରୁ ଉଦ୍ଧାର ପାଇବା ପାଇଁ ବ୍ୟବସ୍ଥା କରନ୍ତି, ସେମାନେ ମୋର ଶରଣରେ ଆସନ୍ତି।
ତେଣୁକରି ମାମପେକ୍ଷ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ ନା କୁମତି ମହାତ୍ମା ସଂସିଦ୍ଧି ପରମାଙ୍ଗତା। ତେଣୁ ଯେଉଁମାନେ ମୋତେ ପ୍ରାପ୍ତ ହେଇଛନ୍ତି ମାମପେକ୍ଷ ଯେଉଁମାନେ ମୋତେ ପ୍ରାପ୍ତ ହେଇଛନ୍ତି ସେମାନଙ୍କୁ ଆଉ ଏଇ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ପୁଣି ଜନମ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ। ଏଇଭଳି ଭାବରେ ସେ ଘୁରି ବୁଲୁଛନ୍ତି। ବ୍ରହ୍ମାଙ୍କର ରାତ୍ରି ହେଇଗଲେ ଗର୍ଭଦେଶ ବିଷ୍ଣୁଙ୍କର ଗର୍ଭରେ ରହୁଛନ୍ତି। ପୁଣି ଦିନ ଆସିଲେ ପୁଣି ସେ ବିଭିନ୍ନ ପ୍ରକାର 84 ଲକ୍ଷ ପ୍ରକାର ଜନ୍ମ ପ୍ରାପ୍ତ ହେଇ ଘୁରି ବୁଲୁଛନ୍ତି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନିଅନ୍ତି। ମାମପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ୍ୱତମ ଏଇ ଭୌତିକ ଜଗତ ହେଉଛି ଦୁଃଖାଳୟମ ଅଶାଶ୍ୱତମ। ଏଇ ଅଶାଶ୍ୱତ ବିଷୟରେ ବର୍ଣ୍ଣନା କରାଯାଉଛି କେମିତି ବ୍ରହ୍ମାଙ୍କର ରାତି ଆସିଲେ ଏସବୁ ନଷ୍ଟ ହେଇଯାଉଛି। ଶାଶ୍ୱତ ନୁହଁ କିନ୍ତୁ ଭଗବାନ ଧାମ ହେଉଛି ଶାଶ୍ୱତ ଧାମ ସବୁବେଳ ପାଇଁ ସେଇଟା ରହୁଛି। ସେଥିରେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ ସେଟା କହୁଛନ୍ତି 8ରୁ ଗୋଟେ ଉନ୍ନତର ରହିଛି ଧାମ ରହିଛି ଯେଉଁଠି ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ସେଟା ଧ୍ୱଂସ ହୁଏ ନାହିଁ। ତେଣୁ ଯେଉଁ ଏ ଭୌତିକ ଜଗତରେ ଯେଉଁ ଧ୍ୱଂସ ହେଉଛି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଦୁଃଖାଳୟ ଅଶାଶ୍ୱତଙ୍କୁ ଆଉ ଆସିବେ ନାହିଁ। ସେମାନେ ଭଗବାନଙ୍କ ଶରଣରେ ଯିବେ। ମାମ ବ୍ୟକ୍ତି ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତ ନା ପ୍ରଭୃତି ମହାତ୍ମା ସେମାନେ ମହାତ୍ମା ହେଇଯିବେ। ତେଣୁ ଯେଉଁମାନେ ଏଇ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛନ୍ତି ବ୍ରହ୍ମାଙ୍କର ରାତ୍ରିରେ ସେମାନେ ଗର୍ଭଦେଶିକା ବିଷ୍ଣୁଙ୍କ ଗର୍ଭରେ ରହୁଛନ୍ତି ପୁଣି ଦିନରେ ପୁଣି ଆସି ବିଭିନ୍ନ ପ୍ରକାର ଜନ୍ମ ପ୍ରାପ୍ତ ହେଉଛନ୍ତି ସେମାନେ ପ୍ରକୃତରେ ମହାତ୍ମା ନୁହଁ। ସେମାନେ ହେଉଛି ବଦ୍ଧ ଆତ୍ମା ବଦ୍ଧ ଜୀବ। ସେମାନେ ବଦ୍ଧ ଜୀବ ସମସ୍ତେ ବଦ୍ଧ ଜୀବ ଭୌତିକ ଜଗତରେ ସମସ୍ତେ ତ୍ରିଗୁଣ ଭିତରେ ରହିକିରି ବଦ୍ଧ ଜୀବ ଦଶା ଭୋଗ କରୁଛନ୍ତି। କିନ୍ତୁ ଯେଉଁମାନେ ମହାତ୍ମା ସେମାନେ ଏ ବଦ୍ଧ ଜୀବ ନୁହନ୍ତି। ସେମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇ ସେମାନେ ଏ ଭୌତିକ ଜଗତକୁ ଆସିବେ ନାହିଁ। ସେମାନେ ଭଗବାନ ଧାମକୁ ପ୍ରାପ୍ତ ହେବେ। ମାମପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମୋ ସାହସ ନା ପ୍ରଭନ୍ତି ସେମାନେ ଆଉ ଦୁଃଖାଳୟକୁ ଆସିବେ ନାହିଁ। ମହାତ୍ମା ସେମାନେ ମହାତ୍ମା ହେଇଯିବେ ଏବଂ ସଂସିଦ୍ଧି ପରମାଙ୍ଗତା ଇଏ ହେଉଛି ମାନବ ଜନ୍ମର ଶ୍ରେଷ୍ଠ ସିଦ୍ଧି। ତେଣୁକରି ଏଇ ଭୌତିକ ଜଗତରେ ଏଇଭଳି ଭାବରେ ଅନେକ ପ୍ରକାର ଦୁଃଖ ରହିଛି ଏବଂ ଦୁଃଖରେ ଜଣେ ଚାହିଁଲେ ମଧ୍ୟ ଦୁଃଖ ରହିବା ପାଇଁ ସେ ରହିପାରିବ ନାହିଁ। କାହିଁକି ନା ଅଶାଶ୍ୱତମ ବ୍ରହ୍ମାଙ୍କ ରାତ୍ରି ଆସିଲେ ସବୁ ଧ୍ୱଂସ ହେଇଯିବ। ଯଦିଓ ଯେଉଁ ଜନଲୋକରୁ ଜନଲୋକ ତପଲୋକ ଏବଂ ବ୍ରହ୍ମଲୋକ ଏ ତିନି ଲୋକରେ ବ୍ରହ୍ମାଙ୍କ ରାତ୍ରିରେ ସେମାନଙ୍କ ଧ୍ୱଂସ ହୁଏ ନାହିଁ କିନ୍ତୁ ତଥାପି ଯେତେବେଳେ ବ୍ରହ୍ମାଙ୍କର 100 ବର୍ଷ ହେଇଯାଏ ସେତେବେଳେ ସେସବୁ ମଧ୍ୟ ସେ ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ପ୍ରଳୟ ହେଇଯାଏ ସବୁ ଧ୍ୱଂସ ହେଇଯାଏ ଆଉ କିଛି ରହେ ନାହିଁ। ଭୌତିକ ଜଗତ କିଛି ରହିବ ନାହିଁ ଧ୍ୱଂସ ହେଇଯିବ। ପୁଣି ଥରେ ପୁଣି ଯେତେବେଳେ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହେବ ଆସିବ ସମୟ ଆସିବ ସେତେବେଳେ ପୁଣି ଏଇ ଭଗବାନ କାରଣଦକ୍ଷାଇ ବିଷ୍ଣୁଙ୍କ ଗର୍ଭରେ ଯାଇ ପହଞ୍ଚିବେ। ସେମାନେ ସମସ୍ତେ ଯାଇ କାରଣଦକ୍ଷାଇ ପାଖରେ ରହିବେ। ତାଙ୍କ ନିଶ୍ୱାସରେ ଭୌତିକ ଜଗତ ସୃଷ୍ଟି ହେଉଛି। ପୁଣି ଯେତେବେଳେ ପ୍ରଶ୍ୱାସ ନେଉଛନ୍ତି ଏ ଭୌତିକ ଜଗତ ଯାଇ ତାଙ୍କ ପାଖରେ ପହଞ୍ଚୁଛି। ଯଶେଇ ଗଣେଶ୍ୱସିତ କାଳ ମଥାବଲମ୍ବିଓ ଜୀବନ୍ତି ଲୋମ୍ବିଲଜା ଜଗଦଣ୍ଡନାଥା ବିଷ୍ଣୁର ମହାନ୍ ସୟଜସ୍ୟ କଳା ବିଶେଷ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାନ। ଯଦିଓ ବ୍ରହ୍ମାଙ୍କର ବୟସ ଆମେ ଦେଖୁଛେ 1 କୋଟି 1 କୋଟି ବର୍ଷ ଆମେ ଚିନ୍ତା କରିପାରିବା ନାହିଁ। ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 432 କୋଟି ବର୍ଷ ପୁଣି ତାଙ୍କର ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ ଏଇଭଳି ଭାବରେ ତାଙ୍କର ମାସ ବା 30 ଦିନରେ ଗୋଟେ ମାସ ହେଉଛି 12 ମାସରେ ଗୋଟେ ବର୍ଷ ହେଉଛି ଏଇଭଳି ଭାବରେ 100 ଇୟର୍ସ ବା 100 ବର୍ଷ ହେଲେ ବ୍ରହ୍ମାଙ୍କର କାଳ ସରୁଛି। ତେଣୁ ଇଏ ହେଉଛି ଯେଉଁ କାରଣଦେବସାଇ ବିଷ୍ଣୁ ରହିଛନ୍ତି ତାଙ୍କ ଗୋଟେ ନିଶ୍ୱାସର ପରିମାଣ ହେଉଛି ଏଇଠି ଗୋଟେ ନିଶ୍ୱାସ ଯେତେବେଳେ ତ୍ୟାଗ କରୁଛନ୍ତି ଏଇଭଳି ଭାବରେ ଅସଂଖ୍ୟ ଭୌତିକ ଜଗତ ସୃଷ୍ଟି ହେଇଯାଉଛି। 1 କୋଟି 1 କୋଟି ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଇଯାଉଛି। ପୁଣି ଯେତେବେଳେ କାରଣଦେବସାଇ ବିଷ୍ଣୁ ଯେତେବେଳେ ପ୍ରଶ୍ୱାସ ନେଉଛନ୍ତି ଭିତରକୁ ନେଇଯାଉଛନ୍ତି ପବନକୁ ତାଙ୍କର ନାସିକାରେ ପବନ ନେଇଯାଉଛି ଭିତରକୁ ସେତେବେଳେ ଏଇ ସମସ୍ତ ଭୌତିକ ଜଗତ ପୁଣି ତାଙ୍କର ସେଠି ଯାଇ ମିଶୁଛି। ତେଣୁ ଏହିଭଳି ଭାବରେ ଏ ଭୌତିକ ଜଗତର ଅବସ୍ଥା ଅଶାଶ୍ୱତ ସବୁବେଳେ ପାଇଁ ରହିବ ନାହିଁ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ପ୍ରକୃତରେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇ ଏ ଅଶାଶ୍ୱତ ଜଗତ ବା ଦୁଃଖାଳୟ ଜଗତରୁ ଉଦ୍ଧାର ପାଇ ସେମାନେ ଭଗବାନଙ୍କ ଯେଉଁ ଶାଶ୍ୱତ ଜଗତ ରହିଛି ସୁଖମୟ ଜଗତ ରହିଛି ଆନନ୍ଦମୟ ଜଗତ ଆନନ୍ଦମୟ ଭାଷା ବୋଲି କୁହାଯାଉଛି। ଆମେ କାହିଁକି ଆନନ୍ଦ ଖୋଜି ବୁଲୁଛେ ନା ଆମେ ହେଉଛେ ପ୍ରକୃତରେ ଆନନ୍ଦମୟ କାରଣ ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦମୟ ସେଭଳି ଭାବରେ ଆମେ ଭଗବାନଙ୍କର ଅଂଶ ହେଇଥିବାରୁ ଆମେ ମଧ୍ୟ ଆନନ୍ଦମୟ ତେଣୁ ଆମେ ଖୋଜି ବୁଲୁଛେ ଆନନ୍ଦ। କିନ୍ତୁ ଏ ଆନନ୍ଦ ଏ ଭୌତିକ ଜଗତରେ ଜଣେ ପ୍ରାପ୍ତ ହେଇପାରିବ ନାହିଁ। ସେଥିପାଇଁ ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଲେ ସେ ଭଗବାନ ଧାମ ଗଲେ ସେଇଠି ପ୍ରକୃତ ଆନନ୍ଦ ସେ ପ୍ରାପ୍ତ ହୋଇପାରିବ। ସେଥିପାଇଁ ଏ ଭୌତିକ ଜଗତକୁ ଏଭଳି ଭାବରେ ବିଭିନ୍ନ ପ୍ରକାର ନଷ୍ଟ ହେଉଛି। ବ୍ରହ୍ମାଙ୍କ ରାତ୍ରିରେ ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଉଛି। କିନ୍ତୁ ପ୍ରଭୁପାଦ ମହାରାଜ ଏଠି ଭାଗବତରେ କହୁଛନ୍ତି, ଲୋକମାନେ ଏଇଟା ଜାଣିଲେ ମଧ୍ୟ, ଏଇଟା ଜାଣିକରି ମଧ୍ୟ ସେ ଭୁଲି ଯାଆନ୍ତି। ସେ ଚେଷ୍ଟା କରନ୍ତି କେମିତି ଭୌତିକ ଜଗତରେ ସୁଖରେ ରହିବେ। ଲୋକମାନେ ଲୋକତ୍ରୟର ଏ ପ୍ରଳୟକାଣ୍ଡ କଥା ଭୁଲି ଯାଇଥାନ୍ତି, ଭୁଲି ଯାଆନ୍ତି। ଆମର ସ୍ମୃତି ଆଉ ବିସ୍ମୃତି ଦୁଇଟି ଜିନିଷ ରହିଛି। କେତେଟା ଜିନିଷ ଆମେ ମନେ ରଖୁଛେ, କେତେଟା ଜିନିଷ ଭୁଲି ଯାଉଛେ। ଏ ଭୌତିକ ଜଗତ, ଏ ଧ୍ୱଂସମୟ ଜଗତ, ଏଇଟାକୁ ଆମେ ଭୁଲି ଯାଉଛେ। ଯେତେ ଶୁଣିଲେ ମଧ୍ୟ ସେଇଟାକୁ ମନେ ରଖୁନେ, ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଛେ। ଇଏ ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, ଗୋଟେ ସମୟରେ ଯେଉଁ ଦ୍ରୌପଦୀଙ୍କୁ ବହୁତ ଶୋଷ ହେଲା, ସେ ସମୟରେ ପାଣ୍ଡବମାନେ ଯାଇଥିଲେ ଜଳ ଆଣିବା ପାଇଁ। ଜଳ ଆଣିବା ପାଇଁ ଗଲାବେଳକୁ ସମସ୍ତେ ମୃତ୍ୟୁବରଣ କରି ପଡ଼ିଛନ୍ତି। ଯୁଧିଷ୍ଠିର ମହାରାଜ ଆସି ଯେତେବେଳେ ଦେଖିଲେ, ଜଣେ ଯକ୍ଷ ତାଙ୍କୁ ପ୍ରଶ୍ନ ପଚାରିଥିଲେ, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁ ରହିଛି ତା ଦେହରେ। ତା ଦେହରେ ଗୋଟିଏ ପ୍ରଶ୍ନ ଥିଲା, କିମ୍ ଆଶ୍ଚର୍ଯ୍ୟମ୍, ସବୁଠୁ ଶ୍ରେଷ୍ଠ ଆଶ୍ଚର୍ଯ୍ୟ କ'ଣ? ତେଣୁ ଯୁଧିଷ୍ଠିର ମହାରାଜ କହିଥିଲେ ଯେ, ଅହନି ଅହନି ଗଚ୍ଛନ୍ତି ଜମାଳୟମ୍, ଶେଷ ସ୍ଥାବରମ୍ ଇଚ୍ଛନ୍ତି କିମ୍ ଆଶ୍ଚର୍ଯ୍ୟମ୍ ଅତପର। ପ୍ରତିଦିନ ଆମେ ଦେଖୁଛେ କିଛି ନା ଲୋକ କିଛି ମୃତ୍ୟୁବରଣ କରୁଛନ୍ତି, ସ୍ୱର୍ଗଦ୍ୱାରରେ କେତେ ଶବ ଦାହ ହେଉଛନ୍ତି, ବିଭିନ୍ନ ଶ୍ମଶାନରେ ବିଭିନ୍ନ ଶବ ଦାହ ହେଉଛନ୍ତି। କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ କିନ୍ତୁ ଚିନ୍ତା କରୁନାହାନ୍ତି ଯେ ତାଙ୍କୁ ମଧ୍ୟ ଏଇଭଳି ଭାବରେ ମୃତ୍ୟୁବରଣ କରିବାକୁ ପଡ଼ିବ। ଶେଷ ସ୍ଥାବରମ୍ ଇଚ୍ଛନ୍ତି, ସେମାନେ ଚାହୁଁଛନ୍ତି ମୃତ୍ୟୁ ସେମାନେ ପାଇବେ ନାହିଁ। ଇଏ ହେଉଛି ସବୁଠୁ ଶ୍ରେଷ୍ଠ ଆଶ୍ଚର୍ଯ୍ୟ। ତେଣୁ ଲୋକମାନେ ଭୁଲି ଯାଆନ୍ତି ଏ ଭୌତିକ ଜଗତରେ ଏତେ ଦୁଃଖପୂର୍ଣ୍ଣ, ଏଇଟାକୁ ଭୁଲି ଯାଆନ୍ତି। ତେଣୁ ଏ ଭୌତିକ ଜଗତରେ କେମିତି ସୁଖରେ ରହିବେ, ସେଥିପାଇଁ ବିଭିନ୍ନ ପ୍ରକାର ସକାଳ ହେଲେ ଅନ୍ୟା ପ୍ରତାର୍ଥ ପ୍ରେରଣା ନିଶିନି ଶୟାନା ନାନା ମନୋରଥ ଧିଆ କ୍ଷଣଭଗ୍ନ ନିଦ୍ରା ଦୈବାତର୍ଥ ରଚନା ରୋଷେଇ ଦେବା ଯୁଷ୍ମତ ପ୍ରସଙ୍ଗ ମକା ଇଏ ସଂସରନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ନବମ ଅଧ୍ୟାୟରେ ବ୍ରହ୍ମା ଭଗବାନ ଯେତେ ସୃଷ୍ଟି ଆରମ୍ଭ କରୁଛନ୍ତି, ସେ ସମୟରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି। ତା'ଦେହରେ ଏଇ ଗୋଟିଏ ପ୍ରାର୍ଥନା, ଅନ୍ୟ ପ୍ରତାର୍ଥ କରଣା, ଦିନ ହୋଇଗଲେ କେମିତି ଆମର ଶରୀରର ଯେଉଁ ରହିଛି କାମନା ସବୁ ରହିଛି ପୂରଣ କରିବା, ଅହନି ଆପୃତାର୍ଥ କରଣା। ନିଶି ନିଶାୟନ, ରାତି ହେଲେ କେମିତି ନିଦ୍ରାରେ ପଡ଼ିଯାଉଛି, ନିଶି ନିଶାୟନ। ନାନା ମନୋରଥ ଧିଆ କ୍ଷଣଭଗ୍ନ ଧିରା, ଯଦିଓ ରାତିରେ ନିଦ୍ରା ଯାଉଛନ୍ତି କିନ୍ତୁ ତଥାପି ସେ ନିଦ୍ରା ଭଙ୍ଗ ହୋଇଯାଉଛି। କାହିଁକି ନା ନାନା ମନୋରଥ ଧିଆ, ବିଭିନ୍ନ ପ୍ରକାର ମନୋରଥ ରହିଛି, ଏଇଟା କରିବି ସେଇଟା କରିବି ସେଇଟା କରିବି। ଯେତେଦିନ ପର୍ଯ୍ୟନ୍ତ ଜଣେ ଭଗବାନ ପଦ୍ମପତ୍ନୀଙ୍କୁ ଆଶ୍ରୟ କରିନାହିଁ, ସେତେଦିନ ପର୍ଯ୍ୟନ୍ତ ତାର ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ଚାଲିଥିବ। ଯେତେବେଳେ ସେ ଭଗବାନ ପଦ୍ମପତ୍ନୀରେ ଆଶ୍ରୟ ନେବ, ସେତେବେଳେ ଚିନ୍ତା କରିବ କେମିତି ଭଗବାନଙ୍କ ସେବା କରିବି, କେମିତି ଭଗବାନ ସକାଳୁ ଉଠି ରାତି ପର୍ଯ୍ୟନ୍ତ ଶୋଇଲା ବେଳେ ମଧ୍ୟ ସେ ଚିନ୍ତା କରୁଥିବ କେମିତି ମୁଁ ଭଗବାନଙ୍କ ସେବା କରିବି। ବିଭିନ୍ନ ପ୍ଲାନ୍ ପ୍ରୋଜେକ୍ଟ ସେ କରୁଥିବ ଭଗବାନଙ୍କ ପାଇଁ କରୁଥିବ। କିନ୍ତୁ ଯେଉଁମାନେ ଭଗବାନଙ୍କ ପଦ୍ମପତ୍ନୀରେ ଆଶ୍ରୟ ନେଇନାହାନ୍ତି, ସେମାନେ ନିଜର ଇନ୍ଦ୍ର ତୃପ୍ତି ପାଇଁ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ଚାଲିଥିବ ତାଙ୍କର, ଅନ୍ୟ ପଦାର୍ଥ କରଣା ନିଶି ନିଶାୟନ ନାନା ମନୋରଥ ଦିଆ ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ବହୁତ ପ୍ରକାର ମନୋରଥ ରହିଛି। ଗୋଟିଏ କାମନା ପୂରଣ ହେଲେ ଆଉ ଗୋଟିଏ କାମନା ଆସୁଛି, ପୁଣି ସେଇଟା ପୂରଣ ହେଲେ ଆଉ ଗୋଟିଏ କାମନା ଆସୁଛି, ନାନା ମନୋରଥ ଦିଆ, ତାଙ୍କର ବୁଦ୍ଧି ଏଇଭଳି ଭାବରେ ରହିଛି। କ୍ଷଣଭଗ୍ନ ନିଦ୍ରା, ନିଦ୍ରା ମଧ୍ୟ ଠିକ୍ ଭାବରେ ହେଇପାରୁନାହିଁ, ସ୍ଲିପିଂ ପିଲ୍ ଖାଉଛନ୍ତି, ନିଦ୍ରା ହେଇପାରୁନାହିଁ। ଇନ୍ସୋମ୍ନିଆ ଗୋଟେ ରୋଗ ରହିଛି, ଇନ୍ସୋମ୍ନିଆ ରୋଗ ରହିଛି, ମାନେ ତାଙ୍କ ନିଦ ହେବ ନାହିଁ। ଥରେ ଆମର ଗୌରବନ୍ଧୁ ଶିଶୁ ଗୌରବଶ୍ରୀ ମହାରାଜ କହୁଥିଲେ, ଗୋଟେ ବ୍ୟକ୍ତି ଥିଲେ, ତାଙ୍କୁ ସେ ବହୁତ ନିଦ ହେଉନଥିଲା, ବହୁତ ଧନୀ ବ୍ୟକ୍ତି, ବହୁତ ପଇସା ଅଛି, ବହୁତ ଚିନ୍ତା, ତେଣୁ ନିଦ ହେଉନି। ଯଦି ବା ଟିକେ ନିଦ ହେଉଛି ସାଙ୍ଗେ ସାଙ୍ଗେ କୁକୁର ଭୁକିଲାନି, ନିଦ ଭାଙ୍ଗିଯାଉଛି, ଜମା ଶୋଇପାରୁନାହାନ୍ତି ସେ। ତେଣୁ ସେ ବହୁତ ପ୍ରକାର ଚେଷ୍ଟା କଲେ, ସ୍ଲିପିଂ ପିଲ୍ ଖାଇଲେ ମଧ୍ୟ ତାଙ୍କ ନିଦ ହେଉନି। ତେଣୁ ଅନ୍ତିମରେ ସେ ଜଣେ ସାଧୁଙ୍କ ପାଖକୁ ଆସି ପହଞ୍ଚିଲେ। ସାଧୁକୁ କହିଲେ, ଏ ମହାରାଜ, ମୋର ଏଇ ରୋଗଟି ରହିଛି, ମୋର ନିଦ ହେଉନି, ମୁଁ ବହୁତ କଷ୍ଟ ପାଉଛି ନିଦ ନ ହେବାରୁ, ତେଣୁ ମୋତେ କିଛି ଔଷଧ ଦିଅନ୍ତୁ, ଚେରବୁଟି ଦିଅନ୍ତୁ ଟିକେ। ମହାରାଜ କହିଲେ, ଠିକ୍ ଅଛି, ତୁମେ ଆସିବ, ଆମର କଥା ହେଉଛି, ଇସ୍କନ୍ ବେବି ଟିକେ ଆସିବ 8 ଆମର ଭାଗବତ କଥା ହେଉଛି, ସନ୍ଧ୍ୟାବେଳେ 7-8 ଭଗବତ ଗୀତା ହେଉଛି, ତେଣୁ ତୁମେ ଆସିବ, ସେଇଠି ଶୁଣିବ ଭଗବାନ କଥା, ଶୁଣିଲେ ତୁମର ସେ ଔଷଧ ମୁଁ ତୁମକୁ ଦେବି ସେହି ସମୟରେ। ତେଣୁ ସେ ଆସିଲେ, ସନ୍ଧ୍ୟାବେଳେ ଆସିଲେ, ଭଗବତ ଗୀତା ଶୁଣିଲେ, କ୍ଲାସ୍ ଶୁଣିଲେ, ତୁମକୁ ନିଦ ହେଲା, ବହୁତ ଦିନ ଧରି ନିଦ ହେଉନଥିଲା, ତେଣୁ ଭଗବାନ କଥା ଯେତେବେଳେ ଶୁଣୁଛନ୍ତି ସେତେବେଳେ ନିଦ ହେଲା। ନିଦ ହେଲା ପରେ ଯେତେବେଳେ କ୍ଲାସ୍ ସରିଗଲା, ମହାରାଜ ଚାଲିଗଲେ, ତାଙ୍କ ଶିଷ୍ୟମାନେ ସବୁ ତାକୁ ଉଠାଇବା ପାଇଁ ବସିଛନ୍ତି, ମହାରାଜ କହିଲେ ଆମେ ତାକୁ ଉଠାଅ ନା, ସେ ସହିତ ତାକୁ ଔଷଧ ଦିଆଯାଇଛି। ତେଣୁ ରାତି ପାଇଲା, ସକାଳ ହେଲା, ତାପରେ ଯାଇ ନିଦ ଭାଙ୍ଗିଲା ତାର। ତାପରେ ସେ କହୁଛନ୍ତି ହେ ପ୍ରଭୁ ହେ ମହାରାଜ ଆପଣ କି ଔଷଧ ଦେଲେ, ମୁଁ ଏତେ ଦିନ ପର୍ଯ୍ୟନ୍ତ ଶୋଇପାରୁନଥିଲି, ହଁ ଯାହା ହଉ ବହୁତ ନିଦ୍ରାରେ ବହୁତ ଶାନ୍ତିରେ ବହୁତ ଗଭୀର ନିଦ୍ରାରେ ମୁଁ ପ୍ରାପ୍ତ ହେଲି ଆପଣଙ୍କ କୃପାରୁ। ତେଣୁ ଏଇଭଳି ଭାବରେ ଅନିଆ ପ୍ରଦାର୍ଥ କରଣା ନିଶି ନିଶାନା ନାନା ମରତ ଦିଆ କ୍ଷଣଭଗ୍ନ ନିଦ୍ରା ଦୈବାହତାର୍ଥ ରଚନା ଋଷି ଦେବା ଦେବତାମାନେ ଏବଂ ଋଷି ସମସ୍ତଙ୍କର ତାଙ୍କର ଯେଉଁ ପ୍ଲାନ୍ ପ୍ରୋଜେକ୍ଟ ରହିଛି ସବୁ ନଷ୍ଟ ହେଇଯାଉଛି। ଋଷିମାନେ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି, ଯେମିତି ଚାରବାଗ ଜଣେ ଋଷି ଥିଲେ, ସେ କହୁଥିଲେ ଭଗବାନ କ'ଣ ଅଛନ୍ତି, ଯାବତ୍ ଜୀବେଦ ସୁଖମ ଜୀବେଦ ଘୃତମ କୃତ୍ୱା ଋଣମ କୃତ୍ୱା ଘୃତମ ବିଭେଦ ଭସ୍ମୀଭୂତ ସେ ଦେହ ସେ କୃତ ପୁନରାଗମନ ଭବେଦ। ଭଗବାନ କଥା ସେ ନେଉନଥିଲେ, ସେ ଶରୀରଟାକୁ ସେ ସବୁକିଛି ବୋଲି ଭାବୁଥିଲେ। ତେଣୁ ଏହିଭଳି ଭାବରେ ଅନେକ ଦେବତାମାନେ ଅଛନ୍ତି, ବିଭିନ୍ନ ଋଷିମାନେ ଅଛନ୍ତି, ତାଙ୍କର ମଧ୍ୟ ଯେଉଁ ଯାହା ରହିଛି ବିଭିନ୍ନ ପ୍ରକାର ମନୋରଥ ରହିଛି ସେଇଟା ମଧ୍ୟ ଧ୍ୱଂସ ଭଗବାନ ଧ୍ୱଂସ କରିଦିଅନ୍ତି। ଦୈବାହତାର୍ଥ ରଚନା ରୋଷେଇ ବି ଦେବା ଯୁଷ୍ମତ୍ ପ୍ରସଙ୍ଗ ବିମୁଖା ଇଏ ସଂସରନ୍ତି, ଯେଉଁମାନେ ଆପଣଙ୍କ ପ୍ରତି ବିମୁଖ ହେଇଯାଇଛନ୍ତି, ଆପଣଙ୍କ ପ୍ରତି ଆସକ୍ତି ହେଇନାହାନ୍ତି, ଭୌତିକ ଜଗତ ପ୍ରତି ଆସକ୍ତି ହେଇଛନ୍ତି, ସେମାନେ ଏହି ଭୌତିକ ଜଗତରେ ୟଶନ ସରନ୍ତି, ଏଇଠି ପୁଣି ଜନ୍ମ ହେବେ ପୁଣି ମୃତ୍ୟୁବରଣ କରିବେ, ବ୍ରହ୍ମାଙ୍କର ରାତି ହେଲେ ପୁଣି ରହିବେ ଗର୍ଭଦୋଷ ବିଷ୍ଣୁଙ୍କ ଗର୍ଭରେ ରହିବେ, ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆସିବ ପୁଣି ସୃଷ୍ଟି ହେବ, ପୁଣି ଜନ୍ମ ମୃତ୍ୟୁ ଚାଲିକ ଘୁରି ଘୁରି ଚାଲିଥିବେ। ଏଇଭଳି ଭାବରେ ବ୍ରହ୍ମା ତାଙ୍କର ସ୍ତୁତିରେ ତୃତୀୟ ସ୍କନ୍ଦ ନବ ମଧ୍ୟରେ ଶ୍ଳୋକଟି କହିଛନ୍ତି, ଯୁଷ୍ମତ୍ ପ୍ରସଙ୍ଗ ବିମୁଖା ଇଏ ସଂସରନ୍ତି, କାହିଁକି ଏଠି ଦୁଃଖ କଷ୍ଟ ଭୋଗ କରୁଛନ୍ତି, ନା ଭଗବାନଙ୍କର ବିମୁଖ ହେଇଯାଇଛି ସେମାନେ। କୃଷ୍ଣ ଭୁଲି ସେହି ଜୀବ ଅନାଦି ବହିର୍ମୁଖ ଅତୟ ମାୟତାରେ ଦେହ ସଂସାର ଆଦି, ଭଗବାନ ଭୁଲି ଯାଇଥିବାରୁ ଏ ସଂସାର ଦୁଃଖ ପ୍ରାପ୍ତ ହେଉଛନ୍ତି। ପୁଣି ଯେତେବେଳେ ଭଗବାନଙ୍କର ପାଦପଦ୍ମରେ ଯିବେ ଆଶ୍ରୟ ନେବେ, ସେତେବେଳେ ଯେତେବେଳେ ତାଙ୍କର ପ୍ରକୃତ ଜ୍ଞାନ ଉଦୟ ହେବ, ସେତେବେଳେ ସେ କାନ୍ଦିକିରି କହିବେ, ପ୍ରଭୁ ମୁଁ ଆପଣଙ୍କୁ ଭୁଲି ଯାଇଥିବାରୁ ମୁଁ ଏତେ ଦୁଃଖ ପ୍ରାପ୍ତ ହେଲି, ମୁଁ ଆପଣଙ୍କୁ ଭୁଲି ଯାଇ ଏଇ ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲୁଥିଲି, ପ୍ରଭୁ ବର୍ତ୍ତମାନ ମୋର ଜ୍ଞାନ ଉଦୟ ହେଇଛି, ମୁଁ ଆପଣଙ୍କ ପାଦପଦ୍ମରେ ଶରଣ ନେଉଛି, ଅହମ୍ ତବାସ୍ମି ଇତି ଯାଚତେ ତବାସ୍ମି, ମୁଁ ଆପଣଙ୍କର। ଏଇଭଳି ଭାବରେ ଯାଇ ଭଗବାନ ପାଦପଦ୍ମରେ ଆଶ୍ରୟ ନେବେ, ତାହେଲେ ଭଗବାନ ତାଙ୍କୁ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦେ କି ଗାଇ ଗୌର ପ୍ରମାନନ୍ଦେ। ଏ ଶ୍ଳୋକଟି ଗତଥରିକ ମୁଁ କହିଥିଲି, ଏ ଶ୍ଳୋକଟି ମୁଁ ପରଦିନ କହିଥିଲି ଏଇଟା, କିନ୍ତୁ ଯେହେତୁ ଆଉ ରଖାହେଇଛି ତ ମୁଁ ଆଉ ଥରେ କଲି ଆଉ, ଏ ଶ୍ଳୋକଟି ମୁଁ କହିଥିଲି ସେଦିନ।